ଯେମିତି ସମାପ୍ତ କରିବାର ଥିଲା, କିନ୍ତୁ ନୃସିଂହଦେବ ଚାହିଁଲେ ଆଉ ଅଧିକ କଥା ହେବା ପାଇଁ, ତେଣୁକରି ଆହୁରି ବଢ଼ିଗଲା, ପାଞ୍ଚ ଦିନ ବଢ଼ିଗଲା, ଦ୍ୱାଦଶ ଦିନ ହେଇଗଲା ଦ୍ୱାଦଶ ଦିନ, ତେଣୁ ପ୍ରକୃତରେ ଆଗରୁ ଥରେ ନୃସିଂହଦେବ ଉପରେ କଥା କହିବା ପାଇଁ ମୋତେ ଗୋଟେ କୁହାଯାଇଥିଲା କହିବା ପାଇଁ, ସେଟା କ୍ୟାନ୍ସଲ୍ ହେଇଯାଇଥିଲା, ତେଣୁ ଏଥରିକ ମୋତେ କୁହାଯାଇନଥିଲା, କିନ୍ତୁ ବଢ଼ିଗଲା ସାତ ଦିନରୁ ବାର ଦିନ ବଢ଼ିଗଲା, ଖାଲି ବାର ଦିନ ବଢ଼ିଗଲା ତା ନୁହଁ, ସନ୍ଧ୍ୟାବେଳେ ମଧ୍ୟ ପ୍ରହ୍ଲାଦ ମହାରାଜଙ୍କର ଶିକ୍ଷା, ପ୍ରହ୍ଲାଦ ମହାରାଜଙ୍କ ସ୍ତୁତି, ଏଭଳି ପାଖାପାଖି ମାସେ ତିରିଶ ଦିନ ପାଖାପାଖି ତିରିଶଟା ସିଟିଂ କଥା ହେବ, ତେଣୁ ଯାହା ହଉ ଆମେ ଗତକାଲି କହୁଥିଲେ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ସପ୍ତମ ଶ୍ଳୋକ ଯାଏ କଥା କହିଥିଲେ, ଯେ ଯେଉଁ ପ୍ରହ୍ଲାଦ ମହାରାଜଙ୍କ ପ୍ରସିଦ୍ଧ ଉକ୍ତି ପ୍ରସାଦମନି ଅସୁରବର୍ତ୍ତି ଦେଇନା ସଦା ସନ୍ଧି ବିଘ୍ନ ଧିଆମସ ଗ୍ରହା ଏତ୍ୱାତ ପାତଂ ବ୍ରହ୍ମ ପୂର୍ବଂ ବନଂ ବପୂଜ ହରିମାଶ୍ରୟେ, ଇଏ ଥିଲା ପ୍ରହ୍ଲାଦ ମହାରାଜଙ୍କର ପଚା, କୃଷ୍ଣ ଚେତନା ପଚା, ଆଜି ହିରଣ୍ୟକଶିପୁ ଯେ କୃଷ୍ଣ ଚେତନାକୁ ବନ୍ଦ କରିଦେଇଥିଲା, ସାରା ବିଶ୍ୱରେ ଖାଲି ପୃଥିବୀରେ ନୁହଁ ବା ଗୋଟିଏ ଦୁଇଟା ଲୋକର ନୁହଁ, ସାରା ଚଉଦ ଭୁବନ, ଚଉଦ ବ୍ରହ୍ମାଣ୍ଡରେ, ଚଉଦ ଭୁବନରେ କେହି ହରିଙ୍କର ଗୁଣଗାନ କରିପାରିବେ ନାହିଁ, ତେଣୁ ଏଭଳି ଭାବରେ ଯେଉଁ ହୋଇଥିଲା ସେହି ପରିସ୍ଥିତିରେ ପ୍ରହ୍ଲାଦ ମହାରାଜ ଭଗବାନ କଥା କହିଲେ, ପ୍ରହ୍ଲାଦ ମହାରାଜଙ୍କ ସ୍ଥିତି ବୁଝିବାକୁ ପଡ଼ିବ, ଏ ପ୍ରଭୁପାଦ ମହାରାଜ ମଧ୍ୟ ସେହିଭଳି ଭାବରେ ଆମେ କହିଛେ, ବହୁତ ଉଦାହରଣ ଦେଇଛେ, ତେଣୁ ପ୍ରହ୍ଲାଦ ମହାରାଜ ଆପଣଙ୍କୁ ଆମେ ଆଲୋଚନା କରୁଥିଲେ ଅସୁରଶ୍ରେଷ୍ଠ ବୋଲି କହିଲେ, ପିତା ବୋଲି କହିଲେ ନାହିଁ ଅସୁରଶ୍ରେଷ୍ଠ, ଯାହା ହଉ ହରିଙ୍କର ଆଶ୍ରୟ ନେବା ପାଇଁ କହିଲେ, ଇଏ କହୁଥିଲେ ହରି କେହି ନାହାନ୍ତି, ମୁଁ ହରିଙ୍କୁ ହତ୍ୟା କରିବି, ପ୍ରକୃତରେ ଭଗବାନଙ୍କର ବାମନଦେବ ଲୀଳାରେ ସେ କଥାଟି ଆସିବ, ଯେତେବେଳେ ଭଗବାନ ବାମନଦେବ କହିବେ ବଳିଙ୍କୁ ଯେ ପ୍ରକୃତରେ ତୁମର ପ୍ରତିଦାମହ ନା କ'ଣ ହେବେ, ହଁ ତାଙ୍କ ପିତା ହେଉଛନ୍ତି ବିରୋଚନ, ତାଙ୍କ ବିରୋଚନ ପିତା ହେଉଛନ୍ତି ପ୍ରହ୍ଲାଦ, ପ୍ରହ୍ଲାଦଙ୍କ ପିତା ହେଉଛନ୍ତି ହିରଣ୍ୟକଶିପୁ, ସିଏ ଯେତେବେଳେ ଯାଇଥିଲେ ବୈକୁଣ୍ଠକୁ ବିଷ୍ଣୁକୁ ବିଜୟ କରିବା ପାଇଁ, ବିଷ୍ଣୁ ଲୁଚିଗଲେ, ଏତେ ଶକ୍ତି ତାଙ୍କର ଥିଲା, ତେଣୁ ଯାହା ହେଉ ତେଣୁ ହରିଙ୍କର କେହି ଭଜନ କରିପାରିବେ ନାହିଁ, ଯେ ଭଜନ କରିବେ ହିରଣ୍ୟକଶିପୁଙ୍କର ଭଜନ କରିବ, ଏହିଭଳି ଭାବରେ ଆଦେଶ ଜାରି ହୋଇଯାଇଥିଲା, କିନ୍ତୁ ସେ ଯେତେବେଳେ କହିଲେ ହରିଙ୍କ ଆଶ୍ରୟ, ଭଗବାନ ହରିଙ୍କର ଆଶ୍ରୟ ନେବା କଥା, ସେତେବେଳେ ସେ ହସିଦେଲେ, ଛୋଟ ପିଲା ତାଙ୍କ ଉପରେ କ୍ରୋଧ ପ୍ରକାଶ କରିନାହାନ୍ତି, ହସିଦେଲେ, କ୍ରୋଧ ପ୍ରକାଶ କଲେ ଶିକ୍ଷକମାନଙ୍କ ଉପରେ, କହିଲେ ଏ ଶିକ୍ଷା ତୁମେ ଦେଲ, ଏ ଶିକ୍ଷା ମୁଁ ତୁମକୁ କହିଥିଲି ଏ ଶିକ୍ଷା ଦେବା ପାଇଁ ପଇସା ଦେଉଛ ତୁମେ ସେଥିପାଇଁ, ସରକାର ଆମେ ଏ ଶିକ୍ଷା ଦେଇନାହୁଁ, ଦେଇନାହୁଁ ତାହେଲେ କେମିତି ଜାଣିଲା, ତୁମେ ଯଦି ନ ଦେଇଥିବ ତାହେଲେ ଆଉ ଟିକେ ବୈଷ୍ଣବ ଆସିଥିବ, ଛତ୍ର ବିଷୟରେ ଆସି ଏସବୁ ଶିକ୍ଷା ଦେଇଛି, ଏଥିରେ ତ ସାବଧାନ ରହିବ, କେହି ଯେପରି ବୈଷ୍ଣବ ନ ଆସିପାରନ୍ତି, ଛତ୍ର ବିଷୟରେ ଆସିବେ ସାବଧାନ ରହିବ, ଏଗୁଡ଼ିକ ଭାବରେ କହି ବିଦାୟ ଦେଲେ, ଯିଏ ଚଣ୍ଡୈବ ଅମର୍ଗ ଦୁଇଜଣ ଭାବୁଥିଲେ ଯାହା କିଛି ଦରମା ବଢ଼ିବ, ବର୍ତ୍ତମାନ ନେଇକରି ଗଲେ ପ୍ରହ୍ଲାଦ ନେଇକରି ଗଲେ କ'ଣ କରାଯିବ, ଭାଗ୍ୟ ବିପର୍ଯ୍ୟୟ, ଆଉ ଦରମା ଫରମା କିଛି ବଢ଼ିବା ନାହିଁ, ତେଣୁ ଆମେ ଗତକାଲି କଥା କହି ବିଶ୍ରାମ ଦେଇଥିଲେ, ଆଜି କୁହାଯାଉଛି ଶ୍ଳୋକ ଆଠରେ ଆମେ ଆରମ୍ଭ କରିବା କଥା, ଗୃହ ମାନିତ ମା ହୁଏ ପ୍ରହ୍ଲାଦଂ ଦୈତ୍ୟଜାଜକ ରସସ୍ୟ ସ୍ୱକ୍ଷୟା ବାଚା ସମପୃଚ୍ଛନ୍ତ ସ୍ଥାନଭି, ବର୍ତ୍ତମାନ ଆମେ ଆଲୋଚନା କରିଛେ ହିରଣ୍ୟକଶିପୁଙ୍କର ଯେଉଁ ଥିଲା ତାଙ୍କର ପ୍ୟାଲେସ୍ ଥିଲା ପ୍ରାସାଦ, ପ୍ରାସାଦକୁ ଲାଗି ତାଙ୍କର ଘର ଥିଲା ଚଣ୍ଡୈବ ଅମର୍ଗ, ତେଣୁ ବର୍ତ୍ତମାନ ସେ ତାଙ୍କ ନିଜ ଘରକୁ ଆଣିଲେ, ଗୃହ ଆଣି ତ ମା ହୁଏ, ଗୃହକୁ ଆଣି ତାକୁ ଗୃହମାନିତ ଆହୁୟ ତାଙ୍କୁ ପଚାରିଲେ ପ୍ରହ୍ଲାଦ ದೈತ್ಯಜಾಜಕ. ಇದು ದೈತ್ಯಜಾಜಕ ಸಂಡೇ ಅಮರ್ಕ ತಂಕ ಸಿ ಪೂಜಾ ಕೊಡ್ಸಂತ ದೈತ್ಯಜಾಜಕ ಯಜಮಾನ ಸಿ ಪೂಜಾ ಕೊಡ್ಸಂತ. ತೆಣು ಇವಳಿ ಪಚಾರಲೆ ನಾರದಮುನಿ ಯಾವ କଥା କହୁଛନ୍ତି, ଯୁଧିଷ୍ଠ ମହାରାଜ ପଚାରିଲେ କିଭଳି କଥା କହୁଛନ୍ତି, ଯେ ବ୍ରାହ୍ମଣମାନେ ମାନେ ଭାବୁଛନ୍ତି କିଭଳି ପଚାରିଲେ ସିଏ ନା ପ୍ରଶସ୍ୟ ପ୍ରଶସ୍ୟା କରି ପଚାରିଲେ ପ୍ରଶସ୍ୟ ଶ୍ରକ୍ଷଣୟା ବାଚା ବହୁତ ମଧୁର ଭାବରେ ଶ୍ରକ୍ଷଣୟା ବାଚା ପଚାରିଲେ ସମପୁଚ୍ଛନ୍ତ ଶ୍ରାମଭି ଯେଉଁ ବିଭିନ୍ନ ପ୍ରକାର ରହିଛି ବ୍ୟବହାର ତା ସାଧାରଣତଃ ଚାରି ପ୍ରକାର ବ୍ୟବହାର ରହିଛି ଶ୍ରାମ ଦାନ ଭେଦ ଏବଂ ଦଣ୍ଡ ଏଇ ଚାରୋଟି ନୀତି ରହିଛି କେମିତି ହନୁମାନ ବ୍ୟବହାର ପ୍ରଭୁପାଦ ମହାରାଜ ମହାପାତ୍ର ସେଟା କହୁଛନ୍ତି କେମିତି କାହାକୁ କୋଭଳି ଭାବେ ବ୍ୟବହାର କରାଯିବ ଏଇ ଚାରୋଟି ପ୍ରସିଦ୍ଧ ନୀତି ରହିଛି ପ୍ରସିଦ୍ଧ ବ୍ୟବହାର ରହିଛି ଶ୍ରାମ ଦାନ ଭେଦ ଦଣ୍ଡ ତେଣୁ ବର୍ତ୍ତମାନ ଶ୍ରାମ ନୀତିରେ ସେ ତାଙ୍କୁ ପଚାରୁଛନ୍ତି ଶ୍ରାମ ବି ଶ୍ରାମ ନୀତିରେ ଶ୍ରାମକୁ ହେଲେ ପ୍ରଶଂସା କରାଯାଉଛି ପ୍ରଶଂସା ପ୍ରଶସ୍ୟ ପ୍ରଶଂସା କରୁଛନ୍ତି ପିଲା ପ୍ରହ୍ଲାଦ ତୁ ବହୁତ ସୁନ୍ଦର ପିଲା ବଢ଼ିଆ ପିଲା ଏଇଭଳି ଭାବରେ ଭେରି ଗୁଡ଼ ବଏ ଏଇଭଳି ଭାବେ ପଚାରିକିରି ଅନ୍ୟମାନେ କେଉଁଭଳି ହେଇପାରିବେ ନାହିଁ ଏଇଭଳି ଭାବେ ପ୍ରଶଂସା କରୁଛନ୍ତି ପ୍ରଶଂସା କରି ପଚାରୁଛନ୍ତି ସାଙ୍ଗି ଆଚାର୍ଯ୍ୟ ଜଣେ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାବରେ ଭାବରେ କହୁଛନ୍ତି ଭାଇ ନା ସ୍ୱପଦେଶକ ବୈଷ୍ଣବ ନ ବକ୍ଷତି ଇତି ଭାବ ଯଦି ଭୟ କରି ପଚାରିବେ କହୁଛୁ ପିଲା କଥା କାଳେ ସେ କହିବେ ନାହିଁ ସୁଶୀଳ କହିଲେ କାହିଁ କହିଲେ ଏଇ ତୁ ଚିନ୍ତା କରି ତେଣୁ ସାମଭି ବର୍ତ୍ତମାନ ସାମ ନୀତି ପ୍ରୟୋଗ କରୁଛନ୍ତି ବହୁତ ପ୍ରଶଂସା କରୁଛନ୍ତି ପ୍ରହ୍ଲାଦ ତୁ କେତେ ବଢ଼ିଆ ପିଲା କେତେ ଶିକ୍ଷକମାନଙ୍କ କଥା ମାନୁଛୁ ତୋର ସବୁ ଭଲ ଗୁଣ ଅଛି ତାକୁ କହିଲୁ କିନ୍ତୁ ଏ କଥା କିଏ ଶିଖେଇଲା ହରିଙ୍କ ସ୍ୱରଣ ଯିବାକୁ କିଏ ଶିଖେଇଲା ଏ କଥା ଆସିବ ପରେ ତେଣୁ କହୁଛନ୍ତି ବତ୍ସ ପ୍ରହ୍ଲାଦ ଭଦ୍ରମତେ ସତ୍ୟ କଥା ମା ମୂଷା ବତ୍ସ ପ୍ରହ୍ଲାଦ ସତ କହିବୁ ସତ ପିଲା ସତ କହିବାକୁ ଟିକିଏ ମିଛ କହୁ ତେଣୁ ଜମା ମିଛ କହିବୁ ନାହିଁ ନା କ'ଣ ସାର୍ କ'ଣ କହୁଛନ୍ତି ନା ବାଳା ନଦୀ କୁତ ସ୍ତୁଧ୍ୟମ ଏସ ବୁଦ୍ଧି ବିପର୍ଯ୍ୟୟ ତୋର ବୁଦ୍ଧି କେମିତି ନଷ୍ଟ ହେଇଗଲା କେମିତି ଆମେ ତୋତେ ଶିକ୍ଷା ଦେଇଛୁ ଏ କଥା କହିଛୁ ହରିଙ୍କ ଶରଣ ଯିବା ପାଇଁ କହିଲୁ ଆମେ କହିଛୁ ହିରଣ୍ୟକଶିପୁ ତୋର ପିତା ଯିଏ ସେ ହେଉଛନ୍ତି ସମ୍ରାଟ ସେ ହେଉଛନ୍ତି ଈଶ୍ୱର ସେ ହେଉଛନ୍ତି ସରକାର ସିଏ ସବୁ ନିୟନ୍ତ୍ରଣ କରୁଛନ୍ତି ତାଙ୍କ ଭୟରେ ଭୟା ଯତ୍ ଭୟା ବାଦି ବାଦ ତାଙ୍କ ଭୟରେ ବାୟୁ ଚଳାଚଳ କରୁଛି ଯଦି ଭୟା ବର୍ଷିତ ଇନ୍ଦ୍ର ଇନ୍ଦ୍ର ତାଙ୍କ ଭୟରେ ବର୍ଷା କରୁଛନ୍ତି ଏସବୁ ରହିଛି ହଁ ସିଏ ହେଉଛନ୍ତି ସବୁକିଛିର ମାଲିକ ସିଏ ହେଉଛନ୍ତି ସବୁକିଛିର ଈଶ୍ୱର ଈଶ୍ୱର ପରମ ହିରଣ୍ୟକଶିପୁ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ରାଜି ହିରଣ୍ୟକଶିପୁ ସର୍ବକାରଣ କାରଣ ଏଭଳି ଭାବରେ ସେ କରିଥିଲେ ତତେ କିଏ ଶିକ୍ଷା ଦେଲା ବାଳାମତି ଛୋଟ ପିଲା ପାଞ୍ଚ ବର୍ଷ ବାଳକ ପଞ୍ଚହାୟନ ପରେ ଆସିବ ସେ ଶ୍ଲୋକଟି ଆସିବ କଥାଟି ଆସିବ ପଞ୍ଚହାୟନ ପାଞ୍ଚ ବର୍ଷ ପରେ ହେଇଛି କୁତସ୍ତୁପେ ମେସ ବୁଦ୍ଧି ବିପର୍ଯ୍ୟନ୍ତ ତ ଏ ବୁଦ୍ଧି କିଏ ଦେଲା କେଉଁଠୁ ଜାଣିଲୁ ହରି କିଏ କିଏ କହିଲା କିଏ ହରି କଥା ବହୁତ ପ୍ରଶଂସା କରି କହୁଛନ୍ତି ତେଣୁ ତାକୁ ମାନେ ଆମର ଜଣେ ଆଚାର୍ଯ୍ୟ ଟୀକା କହୁଛନ୍ତି ବିଶ୍ୱନାଥ କୁଟିକାକୁ ଭଦ୍ରନ୍ତେ ତୋର ମଙ୍ଗଳ ହେବ କ'ଣ ମଙ୍ଗଳ ହେବ ଲଲିପପ୍ ଦେବ କ'ଣ ଏଇଟା ସେ କହୁଛନ୍ତି ସ୍ୱଦିଷ୍ଟ ମୋଦକା ଦାସ୍ୟାମ ଲଲିପପ୍ ଦେବା ମୋଦକ ଦେବା ଲଡ଼ୁ ଦେବା ସତ କହିବ କିଏ ତୋତେ କଥା କହି ସତ କହିବ କିଏ ଆଇସ୍କ୍ରିମ୍ ଚକୋଲେଟ୍ ଦେବା ମୋଦକ ଦେବା କିଏ ତୋତେ ଏ କଥା କହୁଛି ତେଣୁ ଭଣ୍ୟତା ଇତି ଯତ୍ ଅୟଂ ବୈଷ୍ଣବସ୍ୟ ମନର ଭାବ ହେଉଛି କ'ଣ ସେ ଯେଉଁ ସଣ୍ଡେ ଅମର ଦୁଇଜଣଙ୍କର ମନର ଭାବ ହେଉଛି କ'ଣ ନା ସେ ଯଦି କହିଦେବ କି କହିଛି ଯତ୍ ଅୟଂ ବୈଷ୍ଣବସ୍ୟ କଶ୍ୟଚିନ୍ ନାମ ଗୃହନ୍ତି
ସେ କହିଲେ କିଏ କହିଛି ଆମକୁ ବ୍ୟକ୍ତି କହିଛି ପ୍ରେମାନନ୍ଦ ମୋତେ କହିଛି ଯଦି କହିଦେବ ତାହେଲେ ତଦାର୍ଥଂ ବୈଷ୍ଣବଂ ଜ୍ଞାତ୍ୱା ରାଜ୍ୟଂ ସଭା ନୀତ୍ୱା ଧ୍ୟାତାୟାମ ଏଇଠି ଭାବ ତାଙ୍କର ଭାବ ହେଉଛି ଏଇଭଳି ଭାବରେ ତାଙ୍କୁ ଆଣି ରାଜସେବାକୁ ଦେଇ ରାଜାଙ୍କୁ କହିବେ ଆଜ୍ଞା ଏଇ କହିଛି ଆପଣ ଭାବୁଥିଲେ କିଏ କହିଛନ୍ତି ଏଇ କହିଛନ୍ତି ଏବଂ କ'ଣ ଦଣ୍ଡ ଫାଶି ଦଣ୍ଡ ଦିଆହେବ ପ୍ରକୃତରେ ମାରାଥନ ଫାଶି ଦଣ୍ଡ ଦିଆହେଇଯାଇଥାନ୍ତା ପ୍ରହ୍ଲାଦ ଜାଣିଛନ୍ତି ଘଟଣା କ'ଣ ପାଇଁ ସେ କହୁଛନ୍ତି ଗୁରୁ କ'ଣ ପାଇଁ ଏମିତି ଖୁସି କରୁଛନ୍ତି ପ୍ରହ୍ଲାଦ ତା ପୂର୍ବରୁ ବର୍ଣ୍ଣନା କରାଯାଇଛି କେତେ ତାଙ୍କର ଭଲ ରହିଛି ଗୁଣ ସବୁ ରହିଛି ଅଳଙ୍ଗ ଅନେକ ଗୁଣ ରହିଛି ତାଙ୍କର ଭଗବାନ ଭଳି ଗୁଣ ତାଙ୍କ ପାଖରେ ରହିଛି ତେଣୁ ଭଗବାନ ଯେଉଁଭଳିଆ ଅନ୍ତର୍ଯ୍ୟାମୀ ପ୍ରହ୍ଲାଦ ମଧ୍ୟ ଅନ୍ତର୍ଯ୍ୟାମୀ ଭାବରେ ଜାଣିପାରିଲେ କ'ଣ ପାଇଁ କଥା ପଚାରୁଛନ୍ତି ତେଣୁ ପଚାରିଲେ ନା ସାର୍ କ'ଣ ପଚାରୁଛନ୍ତି କ'ଣ କହିବାକୁ କହୁଛନ୍ତି କୁହନ୍ତୁ ମୁଁ କହିବି ଠିକ୍ କଥା କହିବି ବୁଦ୍ଧି ବି ଏତେ ପରକୃତ ଉତାହୋ ଏ ସ୍ୱତଃ ଅଭବତ୍ ଭଣିତାଣ ସୁତ କାମାନା ଗୁରୁଣା କୁଳନନ୍ଦନ ଏ କୁଳନନ୍ଦନ ଆମର କୁଳର ତୁମେ ଆନନ୍ଦ ପ୍ରଦାନ କରୁଛ କୁଳନନ୍ଦନ ତୁମେ ବୁଦ୍ଧି ତୋର ଯେଉଁ ବୁଦ୍ଧି ହେଇଗଲା ଏ କଥା ମୁଁ ତୁମକୁ କହିନୁ ତୁମେ ତ ଆମେ କହୁଛୁ ହିରଣ୍ୟକଶିପୁ ହିଁ ସବୁ କିଛି ହିରଣ୍ୟକଶିପୁ କି ଯା ଏଭଳି ଭାବରେ କହ ବୁଦ୍ଧି ଯେତେ ପରକୃତ କିଏ ଯେତେ କଥା କହିଲା କୁହ କହ ତ କୁତା ହବ ଏଇଟା କହ ତେ ସ୍ୱତଃ ଅଭବତ୍ ନା ତୋର ମନୁକୁ ବର୍ଣ୍ଣ ଏଇଟା ଆସିଲେ କି ମନୁକୁ ଏ ଜ୍ଞାନଟା ଆସିଛି କି ସ୍ୱତଃ ମନୁକୁ ଏ ଜ୍ଞାନଟା ଆସିଛି କି ଭଣିଆ କାମ ଏଇଟା କହ ତ କୁହ ସ୍ୱତଃ କାମା କାମାନା ମୁଁ ଆମେ ଟିକେ ଜାଣିବା ପାଇଁ କହୁନୁ ଗୁରୁଣା କୁଳନନ୍ଦନ ଆମେ ତୁମ ଗୁରୁ ଆମକୁ ଆମେ କହିବାନି ଠିକ୍ କଥା କ'ଣ ପାଇଁ ଏଇଟା କେଉଁ ଶିଖିଲ କ'ଣ କଲ ତୁମ କୁଳନନ୍ଦନ ଆମକୁ ଆନନ୍ଦ ପ୍ରଦାନ କରିବ ତୁମ କୁଳକୁ ଆନନ୍ଦ ଦେବ କୁଳନନ୍ଦନ ତୁମେ ତେଣୁ ଏଇଭଳି ଭାବରେ କହିବାରୁ ପ୍ରହ୍ଲାଦ ବାଦ ପ୍ରହ୍ଲାଦ ଆରମ୍ଭ କଲେ କଥା ପ୍ରହ୍ଲାଦ କହୁଛନ୍ତି ପରାଶ୍ୱସ୍ତେତ୍ୟସଦ୍ରାହ ପୁଂସାଂ ଜନ୍ମାୟା କୃତଃ ବିମୋହିତ ଧ୍ୟାନ ଦୁଷ୍ଟ ତସ୍ମୈ ଭଗବତେ ନମଃ ଓମ୍ ନମଃ ଭଗବତ ବାସୁଦେବା ସେ ଆରମ୍ଭ କରୁଛନ୍ତି ଓମ୍ ନମଃ ଭଗବତ ବାସୁଦେବା ଭଗବତ ପରାଶ୍ୱଚ ଇତି ଅସତ୍ଗ୍ରାହ ତମେ ଆପଣ ସାର୍ ଆପଣ ଯେଉଁ ବୁଦ୍ଧି ଦେଇଛନ୍ତି ଇଏ ହେଉଛି ଆମ ନିଜ ଲୋକ ସେ ହେଉଛି ପର ଲୋକ ଏଇ ଜ୍ଞାନ ଆମକୁ ଦେଇଛନ୍ତି ଆପଣ ଆମେ ଜାଣିଛୁ ସେଇଟା ମୁଁ ଜାଣିଛୁ ଶୁଣୁଛୁ ଆପଣଙ୍କ ତେଣୁ ପର ସୋ ଚ ଏ ତ ଅସତ୍ଗ୍ରାହ ଇଏ ପ୍ରକୃତରେ ପ୍ରକୃତ ଜ୍ଞାନ ନୁହଁ ଏ ସତ୍ଗ୍ରାହ ସଜ୍ଞାନ ନୁହଁ ଅସଜ୍ଞାନ ଆପଣ ଦେଇଛନ୍ତି ଆମକୁ ଅସତ୍ଗ୍ରାହ୍ୟ ପୁଂସାଂ ଜନ୍ମ ଏହା କୃତ ଏ ଯେଉଁ ଜ୍ଞାନ ଆସୁଛି ଜଣଙ୍କ ପାଖକୁ ଆସୁଛି କାହିଁକି ନା ଜନ୍ ମାୟା ଯାହାଙ୍କର ମାୟାରେ ଆସୁଛି ଏଇଟା ଏ ଯେଉଁ ଆମେ ଭାବୁଛେ ଇଏ ମୋର ବ୍ୟକ୍ତି ଇଏ ହେଉଛି ପର ବ୍ୟକ୍ତି ଇଏ ମୋର ମିତ୍ର ଇଏ ମୋର ଶତ୍ରୁ ଏ ଯେଉଁ ଭେଦଭାବ ରହିଛି ଏଇଟା ଯାହାଙ୍କ ମାୟାରେ ଆସୁଛି ଜନ୍ ମାୟା ବୁଦ୍ଧ ବିମୋହିତ ଧିଆ ଦୃଷ୍ଟ ତାଙ୍କର ବୁଦ୍ଧି ପ୍ରକୃତରେ ମୋହିତ ହୋଇକି ରହିଛି ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ସେତେବେଳେ ସେମାନେ କହୁଥିଲେ ପାଶ୍ଚାତ୍ୟ ଜଗତର ଲୋକମାନେ ପ୍ରଭୁପାଦଙ୍କୁ ତାଙ୍କୁ କ'ଣ କହୁଥିଲେ ତାଙ୍କୁ ସମାଲୋଚନା କରୁଥିଲେ ଯେ ତୁମେ ଆମ ପିଲାମାନଙ୍କୁ ବ୍ରେନ୍ ୱାଶ୍ କରିଦେଉଛ ବ୍ରେନ୍ ୱାଶ୍ କରିଦେଉଛ ସେମାନେ କେତେ ସୁନ୍ଦର ବ୍ରେନ୍ ଥିଲା ମଦ ପିଉଥିଲେ ସିଗରେଟ୍ କାଟୁଥିଲେ ଅବୈଧ ସିଗରେଟ୍ କରୁଥିଲେ ଏସବୁ କରୁଥିଲେ ତୁମେ ତାକୁ ସେସବୁ ବନ୍ଦ କରିଦେଲ ବ୍ରେନ୍ ୱାଶ୍ କରିଦେଲ ତାଙ୍କର ସେମାନେ ହେଉଛନ୍ତି ଏଗୁଡ଼ା ସବୁ ଖରାପ ଇଏ ଖାଲି କ'ଣ ହରେ କୃଷ୍ଣ ନାମ ଦେବେ ପ୍ରସାଦ ପାଇବେ ନୋ ମିଟ୍ ଇଟିଂ ନୋ ଫିସ୍ ନୋ ମଟନ୍ ଏସବୁ କିଛି ଖାଇବେ ନାହିଁ ନୋ ଡ୍ରିଙ୍କ୍ ଆଲକୋହଲ୍ କିଛି ନାହିଁ ଏଇସବୁ କ'ଣ ଏଗୁଡ଼ା ଯିବ ବ୍ରେନ୍ ୱାଶ୍ କରିଦେଇଛି ତୁମେ ଏଗୁଡ଼ିକ ତୁମେ କହୁଥିଲେ କିନ୍ତୁ ବର୍ତ୍ତମାନ ଇଏ ମଧ୍ୟ ସେ କଥା କହୁଛନ୍ତି ହିରଣ୍ୟକଶିପୁ ଆଉ ତାଙ୍କ ଶିକ୍ଷକମାନେ ସେ କଥା କହିବେ ବିମୋହିତ ଧିଆ ଦୁଷ୍ଟ ପ୍ରକୃତରେ ପ୍ରହ୍ଲାଦ କହୁଛନ୍ତି ଇଏ ଯେଉଁମାନଙ୍କୁ ମୋହିତ ହୋଇଯାଇଛି ବିଶେଷ ଭାବରେ ମୋହିତ ହୋଇଛି ଯେଉଁମାନଙ୍କ ବୁଦ୍ଧି ସେମାନେ ଏଇଭଳି ଭାବରେ କହନ୍ତି ବା ସେମାନେ ଏଇଭଳି ଭାବରେ ଭାବନ୍ତି ଇଏ ମୋର ବ୍ୟକ୍ତି ଇଏ ପର ବ୍ୟକ୍ତି ଇଏ ନିଜର ଇଏ ପରର ଏଇସବୁ ଭାବନା ତାଙ୍କର ଆସେ ତେଣୁ ଯାହାଙ୍କ ମାୟା ଯଦି କହିବେ
ସଣ୍ଡେ ହଉ ଆମର କହିବ କାହାର ମାୟା ସିଏ ନା ଭଗବାନଙ୍କର ମାୟା ଭଗବତୀ ନମଃ ମୁଁ ସେ ଭଗବାନ ନମସ୍କାର କରୁଛି ସେ ଭଗବାନଙ୍କର ତୁମ ପିତା ତେଣୁ ପ୍ରଭାତ କହୁଛନ୍ତି ଭଗବାନଙ୍କର ଦାସ ରୂପେ ସମସ୍ତେ ଜୀବ ହିଁ ସମାନ କିନ୍ତୁ ବୈଷ୍ଣବ ତାଙ୍କର ସ୍ୱାଭାବିକ ଧନ୍ୟବଶତ ଅନ୍ୟ ସମସ୍ତ ଜୀବକୁ ପ୍ରଭୁ ବୋଲି ସମ୍ବୋଧନ କରନ୍ତି ତେଣୁ ଏହି ପ୍ରଭୁତ୍ୱର ଉପଲବ୍ଧି ଆରମ୍ଭ ହୁଏ ଶ୍ରୀଗୁରୁଙ୍କୁ ଜାଣିଲେ ପ୍ରଭୁ ବୋଲି ଆମେ ଯେଉଁ ସମ୍ବୋଧନ କରୁଛେ ଏ ଖାଲି ବାହ୍ୟକୁ କରାଯାଉଛି କିନ୍ତୁ ଭିତରେ ମନର ଭିତରେ ସେହି ଭାବନାଟା ଆସିବା କଥା ଏ ଭାବନାଟା କେତେବେଳେ ଆସିବ ନା ଯେତେବେଳେ ଶ୍ରୀ ଗୁରୁଙ୍କୁ ଜାଣିବା ଯଶ୍ୟ ପ୍ରସାଦା ଭଗବତ ପ୍ରସାଦ ଯଶ୍ୟ ପ୍ରସାଦ ନଗଦି କୁତୋବି ତେଣୁ ଏହି ଶିକ୍ଷା ପ୍ରହ୍ଲାଦ ମହାରାଜ ତାଙ୍କର ଗୁରୁଦେବ ଶ୍ରୀ ନାରଦମାନଙ୍କଠାରୁ ପ୍ରାପ୍ତ ହୋଇଥିଲେ ଏବଂ ବଦ୍ଧ ଅବସ୍ଥାରେ ଆମେ ମନେକରୁ କୌଣସି ଜୀବ ଆମର ବନ୍ଧୁ ଆଉ କେଉଁ ଜୀବ ଆମର ଶତ୍ରୁ ସେଥିପାଇଁ ଆମେ ଦ୍ୱୈତ ଧାରଣା ଦ୍ୱାରା ପ୍ରଭାବିତ ହୋଇଥାଉ ମୁକ୍ତ ଅବସ୍ଥାରେ ଆମେ କିନ୍ତୁ ବୁଝିପାରୁ ଯେ ଭଗବାନ ହେଉଛନ୍ତି ପ୍ରଭୁ ଏବଂ ସମସ୍ତ ଜୀବ ତାଙ୍କର ଦୃତ୍ୟ ଏହାଫଳରେ ଦ୍ୱୈତ ଭାବରେ ମୁକ୍ତି ମିଳେ ଏବଂ ଅଦ୍ୱୈତ ଜ୍ଞାନ ଲାଭ ହୁଏ ଅଦ୍ୱୈତ ଜ୍ଞାନ ତତ୍ତ୍ୱ ପ୍ରାପ୍ତ ହେବ ତେଣୁ ଏଭଳି ଭାବରେ ସେ ଯେତେବେଳେ କହିଲେ ତେଣୁ ତଥାପି ହିରଣ୍ୟକ ସବୁ ଚିନ୍ତା କରୁଛନ୍ତି ବୁଦ୍ଧିଭେଦ ଅୟଂ ତବ କୃତ ଇତ୍ୟସ୍ୟ ପ୍ରଶ୍ନସ୍ୟ ତରମାହ କହିଲେ ତୁମର ବୁଦ୍ଧିଭେଦ ବୁଦ୍ଧି କେମିତି ଭେଦ ହେଲା ବୁଦ୍ଧି କେମିତି ନଷ୍ଟ ହେଲା ସେ ପ୍ରଶ୍ନର ଉତ୍ତର ପ୍ରଥମେ ଓ ନମ ଭଗବତ ବାସୁଦେବ ମଙ୍ଗଳାଚରଣ କରି ତାପରେ ଏଇଟା କହୁଛନ୍ତି ସଦଦାନୃତ ପୁଂସା ପଶୁ ବୁଦ୍ଧି ବିଭିଧ୍ୟତେ ଅନ୍ୟ ଏଷ ତଥା ଅହମ୍ ଇତି ଭେଦ କଥା ସତି ସେଇ ଭଗବାନ ଯେଉଁ ଭଗବାନଙ୍କୁ ପ୍ରଣାମ କଲି ସେଇ ଭଗବାନ ସଦା ଅନୁବ୍ରତ ପୁଂସା ସେ ଯାହାକୁ କୃପା କରିବେ ସେଇ ଅନୁବ୍ରତ ପୁଂସା ପଶୁ ବୁଦ୍ଧି ବିଭିଧ୍ୟତେ ତାଙ୍କର ଏ ଯେଉଁ ପଶୁ ସ୍ତରରେ ଅଛନ୍ତି ସେମାନେ କ'ଣ ଭାଗବତ ଦଶମ ସ୍କନ୍ଧ ଚଉରାଶିଠାରେ ଶ୍ଳୋକ ଅଛନ୍ତି ଯଶ୍ୟାତ୍ମ ବୁଦ୍ଧି ପୁଣପେ ତୁଧାତ୍ର ସୁରୀ ସୈବ ଗୋଫର ଯଦିଓ ସମସ୍ତ ଲୋକମାନଙ୍କ ଦ୍ୱାରା ସେ ପ୍ରଶଂସିତ ହେଉଛନ୍ତି କିନ୍ତୁ ପ୍ରକୃତରେ ସେମାନେ ଗୋଫର ପଶୁବିତ୍ତ ସ୍ତରରେ ଅଛନ୍ତି ସେମାନେ କାହିଁକି ନା ସେମାନେ ଏଇ ଭଗବାନଙ୍କର ମାୟା ଦ୍ୱାରା ମୋହିତ ହୋଇକି ରହିଛନ୍ତି ସେ ଶ୍ଳୋକଟି ଜାଣିଛନ୍ତି ଯଶ୍ୟାତ୍ମ ବୁଦ୍ଧି ପୁଣପେ ତୁଧାତ୍ର ସୁରୀ କଣତାଧିଶୁ ଭୌମ୍ୟ ଯଦି ଯତୀର୍ଥ ବୁଦ୍ଧି ଶରଣୀୟ ନ କରିଛି ଜଣେଷୁ ଅଭିଜ୍ଞେଷୁ ସ୍ୱୟଂ ଗୋଫର ପ୍ରସିଦ୍ଧ ଶ୍ଳୋକ ଭଗବାନ ନିଜେ କହୁଛନ୍ତି କୁରୁକ୍ଷେତ୍ରରେ ମୁନି ଋଷି ସମସ୍ତେ ଆସିଛନ୍ତି ପାଣ୍ଡବମାନେ ଆସିଛନ୍ତି କୌରମାନେ ଆସିଛନ୍ତି ଯାଦବମାନେ ଯାଇଛନ୍ତି ବୃନ୍ଦାବନକୁ ଯାଇଛନ୍ତି ଗୋପୀମାନେ ଯାଇଛନ୍ତି ନନ୍ଦ ମହାରାଜ ଯଶୋଦା ସମସ୍ତେ ଯାଇଛନ୍ତି ଭେଟ ହୋଇଛି ଦଶମ ସ୍କନ୍ଧ ଚଉରାଶି ଅଧ୍ୟାୟରେ ତିନି ଚାରିଟା ଅଧ୍ୟାୟ ରହିଛି ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଗୋପୀମାନେ ସେଇଠି ଭଗବାନ ଦର୍ଶନ କରି ସେଇଠୁ ନେଇଯାଉଛନ୍ତି ବୃନ୍ଦାବନକୁ ଏ ରଥଯାତ୍ରାର ଭାବ ହେଉଛି ଏଇଟା ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି କିନ୍ତୁ ସେଇଠି ଏ ଶ୍ଳୋକଟି କରିଛନ୍ତି ଦେଶାତ୍ମବୁଦ୍ଧି କ'ଣ ସାଧାରଣତଃ ଲୋକମାନେ ଏହି ସ୍ତରରେ ରହିଛନ୍ତି ଆତ୍ମବୁଦ୍ଧି କହିଲେ କ'ଣ ନା ଏଇ ଯେଉଁ ଶରୀର ଏ ଗୋଟେ କୁଣକ ଗୋଟେ ଖୋଳ କବରି ଏ ତିନୋଟି ଧାତୁରେ ତିଆରି କପବାତ ପିତ୍ତ ତେଣୁ ସାଧାରଣତଃ ଲୋକମାନଙ୍କର ବୃଦ୍ଧି ହେଉଛି ଏହିଭଳି ଭାବରେ କ'ଣ ବା କପବାତ କ'ଣ ଦେଶାତ୍ମବୁଦ୍ଧି କ'ଣ ପେ ତ୍ରିଧାତ୍ମିକେ ସ୍ୱଧି ତାଙ୍କର ବୃଦ୍ଧି ହେଉଛି ଏହିଭଳି ଭାବରେ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ସେମାନେ ଭାବୁଛନ୍ତି କଳତ୍ରାଦିଶୁ ଭୌମ୍ୟ ଇତ୍ୟାଦି ସ୍ତ୍ରୀ ପିଲା ଛୁଆ ସେଗୁଡ଼ିକ ରହିଛନ୍ତି ଏମାନେ ଆମର ମୋର ଏମାନେ ହେଉଛି ମୋର କର୍ତ୍ତବ୍ୟ ସେମାନଙ୍କ ପାଇଁ ଏମାନେ ମୋର ବ୍ୟକ୍ତି ବା ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି ଭୌମ୍ୟ ଇତ୍ୟାଦି ଯେଉଁ ଭୂମିରେ ସେମାନେ ଜନ୍ମଗ୍ରହଣ କରିଛନ୍ତି ଜନନୀ ଜନ୍ମଭୂମି ସେ ସ୍ୱର୍ଗାଦକୁ ଗଡ଼ିଆସି ଜନ୍ମଭୂମି ଇଏ ହେଉଛି ଆମର ପୂଜ୍ୟ ସୁଜଳା ସୁଫଳା ବନ୍ଦେ ମାତା ବନ୍ଦେ ଯେଉଁ ରହିଛି ଆମର ନା ଆମର ଯେଉଁ ଇଏ ନ୍ୟାସନାଲ୍ ଆନ୍ଥମ୍ ନ୍ୟାସନାଲ୍ ସଙ୍ଗ୍ ବନ୍ଦେ ଯେଉଁ ତାରଟା ବନ୍ଦେ ମାତର ବନ୍ଦେ ମାତର ଖାଲି ବନ୍ଦେ ମାତର ବନ୍ଦେ ମାତର ମାନେ ଇଏ ଭୂମି ଆମର ମା ବନ୍ଦେ ମାତର ତେଣୁ ସେ କହୁଛନ୍ତି ଯେ ଭୌମ୍ୟ ତୀର୍ଥ ଆଉ ଟିକେ ଯେଉଁମାନଙ୍କର ବୃଦ୍ଧି ଉନ୍ନତ ସେମାନେ ଯେଉଁ ଭାବୁଛନ୍ତି ପ୍ରକୃତରେ ଆମର ଜନ୍ମ ଲକ୍ଷ୍ୟ ଉଦ୍ଦେଶ୍ୟ ହେଉଛି ଆମେ ଟିକେ ତୀର୍ଥ କରିବା। ତେଣୁ ତୀର୍ଥ କରିବା ଅର୍ଥ ହେଉଛି କ'ଣ ନା ନିକଟସ୍ଥ ପୁଷ୍କରିଣୀ ହେଉ ବା ନଦୀ ହେଉ ବା ସମୁଦ୍ର ହେଉ ସେଥିରେ ସ୍ନାନ କରିଦେଲେ ଶରୀର କରିଛି ଯେ ତୀର୍ଥ ବୁଦ୍ଧି ଶରୀର ନ କରିଛି। ତୀର୍ଥ ଅର୍ଥ ଶରୀରରେ ସ୍ନାନ କରିଦେଲେ ତୀର୍ଥ ହୋଇଗଲା। ତେଣୁ ଭଗବାନ କହୁଛନ୍ତି ଏଇ ଯେଉଁ ଏମାନେ ଯଦିଓ ତୀର୍ଥ ବୁଦ୍ଧି ଗଣେଶ ଅଭିଜ୍ଞେଶୁ ବହୁତ ଲୋକମାନେ ତାଙ୍କୁ ଭାବନ୍ତି ବହୁତ ବୁଦ୍ଧିମାନ ବ୍ୟକ୍ତି ବହୁତ ଉନ୍ନତ ବ୍ୟକ୍ତି ଆମେ ସେ ପୂଜା କରନ୍ତି କିନ୍ତୁ ସେମାନେ ହେଉଛନ୍ତି ଗୋପେର ଏବଂ ନିଶ୍ଚିନ୍ତ ଭାବରେ ସେମାନେ ପଶୁସ୍ତରରେ ଅଛନ୍ତି। ଏ ପଶୁ ବୁଦ୍ଧି ସମସ୍ତଙ୍କର ଭଗବାନ ମାୟାରେ ମୋହିତ ହୋଇ ସମସ୍ତେ ଏ ପଶୁ ବୁଦ୍ଧି ରହିଛନ୍ତି। ଶରୀରକୁ ଆତ୍ମ ବୋଲି ଭାବି ନିଜେ ବୋଲି ଶରୀରକୁ ନିଜେ ବୋଲି ଭାବି କାର୍ଯ୍ୟ କରୁଛନ୍ତି। ତେଣୁ ବିମୋହିତ ଧିଆ ତାଙ୍କର ବୁଦ୍ଧି ଏହିଭଳି ଭାବରେ ମୋହିତ ହୋଇକି ରହିଛି ଦୁଷ୍ଟ ତସ୍ମୈ ଭଗବତୀ ନମଃ। ଏଇଟା ମୁଁ କହିଲି ନା ପରେ ସୋପଟି କହିବା ସ ଯଦାନୁବ୍ରତ ପୁଂସାନ୍ ପଶୁ ବୁଦ୍ଧିର ବିବିଧ୍ୟତେ। କିନ୍ତୁ ଏଇ ଯେଉଁ ପଶୁ ସ୍ତରରେ ସେମାନେ ରହିଛନ୍ତି ଏ ପଶୁ ସ୍ତରରେ ସେମାନେ ମାନବ ସ୍ତରରୁ କେତେବେଳେ ଆସିବେ ନା ଯେତେବେଳେ ଜଣେ ବ୍ରହ୍ମାଣ୍ଡ ଭୂମିକୁ କୋ ଭାଗ୍ୟବାନ ଯୁଗ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ। ଏ ଭକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କର ଏ ମାୟା ଯେଉଁ ମୋହ ରହିଛି ଏ ଦୂର ହେବ ନାହିଁ। ତେଣୁ ଅନ୍ୟ ଏସ ତଥା ଅନ୍ୟ ଅହମ୍ ଇଏ ହେଉଛି ଅନ୍ୟ ବ୍ୟକ୍ତି ମୁଁ ହେଉଛି ଅଲଗା ଅନ୍ୟ ଏସ ତଥା ଅନ୍ୟ ଅହମ୍ ଇତି ଭେଦଗତା ସତୀ। ଏଇଭଳି ଭାବରେ ସେମାନେ ଭେଦରେ ରହିଥିବେ ଏ ଭେଦରୁ ଦୂର ହେବେ ଯଦି ସେଇ ଭଗବାନଙ୍କର କୃପା ପ୍ରାପ୍ତ ହେବେ ସ ଯଦାନୁବ୍ରତ ପୁଂସା ଯେଉଁ ବ୍ୟକ୍ତିକୁ ସେ ଭଗବାନ କୃପା କରିବେ ମାନେ ଯେଉଁ ଆମର ରହିଛି ଯେଉଁମାନଙ୍କୁ ଭଗବାନ କୃପା କରିବେ ସେ ଅସମ୍ଭବ କାର୍ଯ୍ୟ କରିପାରିବେ। କାରୁଣ କଟାକ୍ଷ ପରିବର୍ତ୍ତା ତମ ଗୌରବ ବ୍ୟବସ୍ଥୁକ ଯତ୍ କାରୁଣ କଟାକ୍ଷ କାରୁଣ କଟାକ୍ଷ କୈବଲ୍ୟ ନରକା ଏତେ ସେମାନେ ଏ ବୁଦ୍ଧି ମୋହରୁ ଦୂର ହୋଇଥିବେ କୈବଲ୍ୟ ମୁକ୍ତି ତାଙ୍କ ପାଇଁ ନରକ ଭଳି ଲାଗିବ। କୈବଲ୍ୟ ନରକା ଏତେ ତ୍ରିଦଶପୁର ଆକାଶ ପୁଷ୍ପା ଏତେ ତ୍ରିଦଶପୁର ଯେଉଁ ଉନ୍ନତ ଲୋକ ସବୁ ରହିଛି ସେସବୁ ଆକାଶ ପୁଷ୍ପ ତା ମୂଲ୍ୟ ତାଙ୍କ ପାଇଁ ନାହିଁ। ଦୁର୍ଦ୍ଧାନ୍ତ ତାଙ୍କୁ ଇନ୍ଦ୍ର ଯେଉଁ ରହିଛନ୍ତି ଇନ୍ଦ୍ରମାନେ କାଳ ସର୍ପ ଭଳି କିନ୍ତୁ ସେସବୁ ଇନ୍ଦ୍ରିୟମାନଙ୍କର କାଳ ସର୍ପ ବା ସର୍ପ ହେଲେ ମଧ୍ୟ ବିଷଦାନ୍ତ ତାଙ୍କର କଟା ହେଇଯାଏ ବିଷଦାନ୍ତ କଢ଼ା ହେଇଯାଇଛି ଉତ୍ଖାତ ଦଷ୍ଟା ଏତେ କ'ଣ କାରଣ କଟାକ୍ଷ କେଉଁମାନେ ଏଇଟା କରିପାରିବେ ଏଭଳି ସ୍ତରକୁ ଆସିପାରିବେ ଯଦ କାରଣ କଟାକ୍ଷ ବ୍ୟବତା ତାଙ୍କ ଗୌରବ ବ୍ୟବସ୍ଥୁ ସେଇ କୋରାଙ୍କ ମହାପ୍ରଭୁ ପ୍ରଣାମ କରୁଛି। ତାଙ୍କର କୃପା ହେଲେ ଜଣେ ଏ ମାୟାରୁ ଉଦ୍ଧାର ପାଇପାରିବ ନହେଲେ ସମସ୍ତେ ଏଇ ମାୟା ଭିତରେ ରହିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଭଗବାନଙ୍କ ସେବା ପାଇଁ ସମସ୍ତେ ପରସ୍ପର ମଧ୍ୟରେ ବନ୍ଧୁଭାବପନ୍ନ ହେବା ଉଚିତ। ସମସ୍ତଙ୍କର କର୍ତ୍ତବ୍ୟ ଅନ୍ୟମାନଙ୍କର ଭଗବତ ସେବାର ପ୍ରଶଂସା କରିବା ଏବଂ ନିଜ ସେବା ପାଇଁ ଗର୍ବିତ ନ ହେବା ଏହା ହିଁ ବୈଷ୍ଣବମାନଙ୍କର ଚିନ୍ତାଧାରା ଅର୍ଥାତ୍ ବୈକୁଣ୍ଠ ଚିନ୍ତା। ବୈକୁଣ୍ଠ ସମାନ ଅଟେ ସେହି ଘର ପରସ୍ପର ସ୍ନେହ ଦେଇ ଥାଏ ନିରନ୍ତର ଇଏ ହେଉଛି ବୈକୁଣ୍ଠ ଭାବ। ସର୍ବେ ଭବନ୍ତୁ ସୁଖୀନ ସର୍ବେ ସନ୍ତୁ ନିରାମୟା ସୁଖଦେବ ପ୍ରହ୍ଲାଦ ମହାରାଜ ଏ ସ୍ତୁତିଟି କରିବେ ଏଇ ସପ୍ତମ ସ୍କନ୍ଧରେ ନାହିଁ ପଞ୍ଚମ ସ୍କନ୍ଧରେ ରହିଛି ହରି ବର୍ଷରେ ଭଗବାନ ନୃସିଂହଦେବଙ୍କୁ ସେ ଆରାଧନା କରୁଛନ୍ତି ଏ ସ୍ତୁତିଟି ରହିଛି ଏ ଶ୍ଳୋକଟି ରହିଛନ୍ତି କ'ଣ ସ୍ୱସ୍ତି ଅସ୍ତୁ ବିଶ୍ୱାସ ଫଳେ ପ୍ରସିଦ୍ଧତା ସମସ୍ତ ବିଶ୍ୱର ମଙ୍ଗଳ ହେଉ ଏଭଳି ଭାବେ ରହିଛି। ତେଣୁ ଭଗବାନ ଭକ୍ତମାନଙ୍କୁ ଏବଂ ଭକ୍ତମାନଙ୍କୁ ଭିନ୍ନ ଭିନ୍ନ ଆଦେଶ ଦେଇଥାନ୍ତି। ଭଗବାନଙ୍କୁ କହିଲେ ପନ୍ଦର ଅଧ୍ୟାୟରେ ପନ୍ଦର ଅଧ୍ୟାୟ ପନ୍ଦର ଶ୍ଳୋକ ଭଗବତ ଗୀତାରେ ସର୍ବସ୍ୱ ଚାହଁ ବୁଦ୍ଧିଶନି ବିଷ୍ଣୁ ମତ ସ୍ମୃତି ଜ୍ଞାନ ଅପହରଣ ଯେଉଁମାନେ ଭଗବାନଙ୍କ ଶରଣ ଯିବେ ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରିବେ ଯେନ ମା ଉପଜାନ୍ତି ତାପରେ ସେମାନେ ମୋ ପାଖକୁ ଆସିବେ କିନ୍ତୁ ଯିଏ ମୋର ଶରଣରେ ଯିବେ ନାହିଁ ମୁଁ ତାଙ୍କୁ ତାହାମ ଦୁଷତ କ୍ରୋଡ଼ା ସଂସାର ଏସ ନରାଧମା ଥିବା ମୁଁ ଅଜଶ୍ରମ ଶୁଭା ଆସୁଛି ଆସୁଛନ୍ତି ସେମାନେ ପ୍ରାପ୍ତ ହେବେ ମା ଅପ୍ରାପ୍ୟ କୌନ୍ଦେୟ ଯଦି ଯାଆନ୍ତି ଅଧମା ଗତି ଅଧମ ସ୍ତରକୁ ଯିବେ ସେମାନେ ଭଗବାନ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏଭଳି ଭାବରେ ସେଥିରେ କହିଲେ ଭଗବତ दृष्टवा सर्वदिवार देह सर्वध्यान पंचभूतात्मक नास्ती भाव जागृत तेणु उक्त लक्षण पशुबुद्धिमता शुद्ध गेय इत्याह ये जो पशुबुद्धि यहाँ ये जो पशुबुद्धि पशुबुद्धि ये परमात्मा अत्यंत ये जो रही पशुबुद्धि से परमात्मा से कृपा न पाई न पशुबुद्धि से परमात्मा हूँ बहुत दुर्गे जापर भी ना कि परमात्मा हाँ तेणु से कथा कौन परश्लोक कथा कौन सैष आत्मा सुपर पृथ्वी दुरातयानु क्रमणो निरूप्यते मुह्यते जद्वत्मनि वेदवादिनो ब्रह्मा देव ये स भिन्नति मे मति कहें तुम मत के भिन्न होगा बुद्धि केमी बुद्धिभेद केमी आसला ये श्लोक कौन स एस आत्मा से परमात्मा सो परे बुद्धि भी सी मत मोर बुद्धि नष्ट कर कौन कर सो पर जो रही जानी किए मोर किए निजर किए मोर पर समस्त भगवान अंश समस्ते आम समस्त कौन भगवान सहित संबंधित समस्त रही संबंध रही भ्रातृभाव रही समस्ते भगवान सहित संबंधित समस्त भगवान अंश तेणु ये जो स्व पर ये बुद्धि दूरतया अनुक्रमण निरूप्यते आपको ये बुद्धि कहीं पार हो पारे ना समस्त बुद्धि रही स्व पर भी मुहंती जब पद्मनी वेदवादी साधारण व्यक्ति नुहति वेदवादी वेद पाठ कर बुझीपारती ना ब्रह्मादय ये सब ब्रह्मादि ब्रह्मा कहार उद्देश्य हूँ ब्रह्मा भी वैदिक शास्त्र वेदा महान व्यक्ति बेले बेले भगवत भक्तिर सिद्धांत अनुसरण करने को महाचन हो पड़ती भगवती भूल कहूँ कि प्रकृत से ठीक अच्छे ब्रह्मा आदि वेद जानते सब भी जानती कौन तेने ब्रह्म उदार आदि कब सी मोह हो जाती आने कथा कौन कर ब्रह्मा आदि भी तेणु सैव मतभेद किमाकार चेत प्राह से जो बुद्धिभेद जो मतभेद जो आसा कि भाव ना यहाँ श्लोक कौन यथा भ्राम्य तय ब्रह्मन् स्वयं आकाश सन्निधो तथा मे विद्यते चेत चक्र प्राणे जगृक्षया यथा भ्राम्य केयो अयो भ्राम्यति ब्रह्मन् स्वयं आकाश सन्निधो अय कहले लोह लुहाटा जो भाव चुंबक प्रति आकर्षित हुए यथा भ्राम्य अयो ब्रह्मन् स्वयं आकर्ष सन्निध स्वयं स्वयं आकर्ष कहले युंबक से आकर्षण कर स्वयं आकर्ष भगवान से नाम कृष्ण समस्त से आकर्षण करती कृष्ण समस्त से आकर्षण करती स्वयं आकर्ष सन्निध तथा मैं विद्यते चेत तेणु ये भाव में मोर चेत मोर मन ताकि आकर्षित रही विद्यते चेत चक्रपाणी जदृक्षया चक्रपाणी श्री भगवान से चक्रपाणी सुदर्शन चक्र चक्र भगवान चक्र नाम सुदर्शन चक्र चक्रपाणी कहु जदृक्षया भाग्यक्रमे भगवान इच्छा मोर ताकि मनटा आकर्षित रही आगुरी वर्णना कर चतुर्थ वर्णना कर कृष्ण ग्रह गृहित आत्मा प्रहलाद गुण सूत्र वर्णना कर श्लोक रही कृष्ण ग्रह गृहित आत्मा साधारणत जी अमरीश महाराज से भक्त मैंने सब मन को भगवान पाखे लगाते सब मन कृष्ण पदार बिंदयो मन को भी भगवान पाखे लग जदा जदा निश्चल मन चंचल अस्थिर जदा जदा मेम तदा आत्मन वसन रहे जितने मन में चली जाऊ पुणी जाकर भगवान पाद लगे ये हूँ अभ्यास षष्ठ अध्याय भगवत भगवान कही सकता कि प्रहलाद क्षेत्र में कौन होता ना कृष्ण ग्रह गृहित आत्मा भगवान सब आकर्षण करते आपको लगे पड़ ना स्वतः आकर्षित हो कृष्ण ग्रह गृहित आत्मा नवेद जगदीश से जानपार ना आम से कही रविवार
ଆପଣ ଥିଲେ ତ ଜଗଦୀପ ସିଂହ ସେ ଯେଉଁ ପଞ୍ଚମ ଅଧ୍ୟାୟ ସେ ଶ୍ଳୋକ ନାହିଁ କ'ଣ ଆସନାନ ଗାଛନ ସପନ ଶୋଷନ ପ୍ରଳପନ ବିଶୋଧନ ଗୁନାନ ଏଇସବୁ କଲେ ମଧ୍ୟ ସେ କିଛି ଜାଣିପାରୁନାହାନ୍ତି ନୈବ କିଞ୍ଚିତ କରମ ଇତି ଯୁକ୍ତ ମାନିତ ତତ୍ତ୍ୱବିତ୍ ଯେଉଁମାନେ ତତ୍ତ୍ୱବିତ୍ ଯେଉଁମାନେ ଭଗବାନ ସହ ଯୁକ୍ତ ହେଇଛନ୍ତି ସେମାନେ ଜାଣନ୍ତି ଆମେ କିଛି କରୁନାହୁଁ ନୈବ କିଞ୍ଚିତ କରମ ଇତି ଯୁକ୍ତ ମାନିତ ତତ୍ତ୍ୱବିତ୍ ଆସନାନ ଗାଛନ ପ୍ରଳ ଯାହା କରୁଥିଲେ ମଧ୍ୟ ସେମାନେ ଭାବନ୍ତି ଆମେ ଇନ୍ଦ୍ରିୟମାନେ ଇନ୍ଦ୍ରିୟରେ ଆମେ କଲ୍ପ କରୁଛନ୍ତି ଆମେ ହଁ ଇନ୍ଦ୍ରିୟ ଏଥିରୁ ଆମେ ଅଲଗା ତେଣୁ ଏହିଭଳି ଭାବରେ ଯଦି ଇଚ୍ଛା ମନଟା ମୋର ତାଙ୍କ ପ୍ରତି ଆକର୍ଷିତ ହେଇକି ରହିଛି ତେଣୁ କହୁଛନ୍ତି ପ୍ରଭୁପାଦ ମହାରାଜ କହୁଛନ୍ତି ଭଗବାନଙ୍କର ଅସଲ ନାମ ହେଉଛି କୃଷ୍ଣ ଅର୍ଥାତ୍ ସେ ସମସ୍ତଙ୍କୁ ତଥା ସବୁକିଛିକୁ ଆକର୍ଷଣ କରନ୍ତି ସ୍ୱୟଂ ଆକର୍ଷ ଚୁମ୍ବକର ମଧ୍ୟ ସ୍ୱୟଂ ଆକର୍ଷ ସବୁ ଆକର୍ଷଣ କରିବେ ଲୁହାକୁ ଆକର୍ଷଣ କରିବେ କିନ୍ତୁ ଲୁହାରେ ଯଦି ଲାଗିଯାଇଥିବ ଚୁମ୍ବକ କ'ଣ ଯଦି କଳକି ଲାଗିଯାଇଥିବ ତାହେଲେ ଆକର୍ଷିତ ହେବେ ନାହିଁ ଆମେ ମଧ୍ୟ ଭଗବାନଙ୍କ ଅଂଶ ଆମେ ଆକର୍ଷିତ ହେବା କାହିଁକି ହେଉନି ନା ଆମେ ତ୍ରିଗୁଣ ଭିତରେ ରହିଛେ ତ୍ରିଗୁଣରୁ ମୁକ୍ତ ହେଲେ ଯାଇକିରି ଭଗବାନ ପ୍ରତି ଆକର୍ଷଣଟା ଆସିବ ତେଣୁ ସବୁକିଛି ଏହି ଆକର୍ଷଣ ଆଦର୍ଶ ଦୃଷ୍ଟାନ୍ତ ଦେଖାଯାଏ ବୃନ୍ଦାବନରେ ଯେଉଁଠାରେ ସବୁକିଛି ଏବଂ ସମସ୍ତେ ଶ୍ରୀକୃଷ୍ଣଙ୍କ ପ୍ରତି ଆକୃଷ୍ଟ ବୃନ୍ଦାବନର ଠିକ୍ ବିପରୀତ ଅବସ୍ଥା ଏହି ଜଡ଼ ଜଗତରେ ଯେଉଁଠାରେ କେହି ହେଲେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଆକୃଷ୍ଟ ନୁହେଁ ପକ୍ଷାନ୍ତରରେ ସମସ୍ତେ ମାୟା ଦ୍ୱାରା ଆକୃଷ୍ଟ ଏହା ହେଉଛି ଚିତ୍ ଜଗତ ଏବଂ ଜଡ଼ ଜଗତ ମଧ୍ୟରେ ପାର୍ଥକ୍ୟ ତେଣୁ ଏହିଭଳି ଭାବରେ ନା ଏଇଟା ଉତ୍ତର ହେଲା ନା ଆଉ କହିଛନ୍ତି ଗୁରୁମାନେ ଭାବୁଛନ୍ତି କିଏ କହିଲା ନାଁଟା କହିଲୁନି ତ କିଏ ସେ ଦେଖିଲେ ଇଏ କିଛି ଉତ୍ତର ଦେଉଛି ସେ ବୁଲେଇ ବାଲିକି ଉତ୍ତର ଦେଉଛି ଏଭଳି ଭାବରେ କହୁଛି ତେଣୁ ନାରଦ କହୁଛନ୍ତି ଯୁଧିଷ୍ଠିର ମହାରାଜକୁ ଏତାବତ୍ ବ୍ରାହ୍ମଣ ଉକ୍ତ୍ୱା ଏଇଭଳି ଭାବରେ ବ୍ରାହ୍ମଣକୁ କହି ବିରଡ଼ାମ ମହାମତୀ ମହାମତୀ ସେ ହୃଦୟ ପ୍ରହ୍ଲାଦ ମନ ସେ ହେଉଛି ସେ ମନ ଶ୍ରେଷ୍ଠ ମନ ଯେଉଁ ମନରେ ଆମେ ଭଗବାନଙ୍କୁ ଚିନ୍ତା କରୁଛେ ସେ ମନ ହେଉଛି ଶ୍ରେଷ୍ଠ ମନ ହେବ ବନ୍ଧୁରାତ୍ମା ପନସ୍ତସ୍ୟ ସେ ହେଉଛି ଆମ ପ୍ରକୃତ ବନ୍ଧୁ ଯେଉଁ ମନ ଦ୍ୱାରା ଆମେ ଭଗବାନଙ୍କୁ ଚିନ୍ତା କରୁଛେ ମହା ମନା ସିଏ ବିରଡ଼ାମ ଚୁପ୍ ହେଇଗଲେ ଆଉ କିଛି କହିଲେ ନାହିଁ ବୋଧେ ଇଏ ଭାବୁଥିଲେ ଆଉ କିଛି କହିବେ ତା ନାଁଟା କହିଲେ ତାକୁ ତାକୁ ପାରିବୁ ସିଏ ଚିନ୍ତା କରୁ ସେଇଟା ଏ ଭଗବାନ ଏସବୁ କଥା ଚିନ୍ତା କରିବେ ଧୈର୍ଯ୍ୟ ନାହିଁ କାରଣ ସେ ଯେଉଁ ଭୟ ପାଇଯାଇଛନ୍ତି ନା ଏଭଳି ଭାବରେ କାରଣ ଯାହାର ଆମ ଆଗରେ ଆସିବ ଅଷ୍ଟମ ଅଧ୍ୟାୟରେ ଯାହାଙ୍କ ଭୂକୁଞ୍ଚନରେ ଦେବତାମାନେ ଭୟ କରିଯାଆନ୍ତି ଥରିଯାଆନ୍ତି ଦିଗପାଳମାନେ ଭୟ କରିଯାଆନ୍ତି ଏଭଳି ଭାବରେ ତାଙ୍କର ଥିଲା ତାଙ୍କର ଏଭଳି ଭାବରେ ଶକ୍ତି ଥିଲା ଏଭଳି ଭାବରେ ତାଙ୍କର ରାଜତ୍ୱ ଥିଲା ତେଣୁ ଇଏ ଚିନ୍ତା କରୁଛନ୍ତି କେମିତି ସେ ପିଲାଟ ଲୋକ ନା ତା କହିଦେବେ ନାରଦ ନା କିଏ କହିଛି କଥା ଚିନ୍ତା କରୁଛନ୍ତି ନାରଦ କହିଥିବେ ବୋଧେ ନାରଦ ତ ସିଏ ସବୁ କଜା କରନ୍ତି କଳିତ କରନ୍ତି ସେ ବୋଧେ ଏଇଟା କରିଥିବେ ନାରଦ ନାଁଟା କହିଦେଲେ ସାଙ୍ଗେ ସାଙ୍ଗେ ଯାଇକି ଆମେ ତାକୁ ଆଣିକି ବାସି ଦେଇଦେବୁ ଏ ଭାବୁଛନ୍ତି ଆଉ କିଛି କହିବ କିନ୍ତୁ ସେ ଚୁପ୍ ହେଇଗଲେ ବିରଡ଼ାମ ମହାମତୀ କାରଣ ସେ ତାଙ୍କ ପ୍ରଶ୍ନର ଉତ୍ତର ଦେଇଦେଲେ ଆଉ କିଛି କହିବା ଦରକାର ନାହିଁ ଯେତିକି ଦରକାର ସେତିକି କହିବେ ବେଶୀ ଅନେକ ଅଧିକ କହିବା ଦରକାର ନାହିଁ ତେଣୁ ତମ ସନ୍ନିଭର୍ଷ୍ୟ କୁପିତ ଏ ପ୍ରଶ୍ନର ଉତ୍ତର ପାଇଲେଣି କିଏ କହିଛି କହିଲେ ନାହିଁ ତେଣୁ ତାଙ୍କୁ ବର୍ତ୍ତମାନ ବହୁତ ପ୍ରକାର ଭର୍ସନା କରିବା ପାଇଁ ଆରମ୍ଭ କଲେ ସନ୍ନିଭର୍ଷ୍ୟ କୁପିତ କ୍ରୋଧ ଆସିଗଲା ତାଙ୍କର କୁପିତ ସୁଦିନ ରାଜସେବକ ଏ ରାଜସେବକ ମାନେ ଯଦି ଏଠି କ'ଣ ଏପଟେ ଗଲେ ଗୋହତ୍ୟା ସେପଟେ ହେଲେ ବ୍ରହ୍ମହତ୍ୟା ଯଦି ଆକୁ ଯଦି କିଏ କହିଛି ଯଦି ନ ବାହାର କରିବା ତାହେଲେ ଆମକୁ ହତ୍ୟା କରିବ ସିଏ ହିରଣ୍ୟ କଶ୍ୟପ ଯେଉଁଭଳି ଭାବେ ରହିଛି ସିଏ ଯେଉଁଠି ଦେବତାମାନେ ଆସି ଥରହର ହେଉଛନ୍ତି ଆମ କଥା କ'ଣ କୁହାଯିବ ଏହି ପ୍ରସଙ୍ଗରେ କାହିଁକି ଶୁକ୍ରାଚାର୍ଯ୍ୟ ଆସୁନାହାନ୍ତି ମାନେ କ'ଣ ଏଣ୍ଟ୍ରି କରୁନାହାନ୍ତି କାହିଁକି ମୁଁ ଜାଣିପାରୁନାହିଁ ଶୁକ୍ରାଚାର୍ଯ୍ୟଙ୍କ ଏଣ୍ଟ୍ରି ଆସିନାହିଁ ଏ ଲୀଳାରେ ନୃସିଂହଦେବଙ୍କ ଲୀଳାରେ କ'ଣ ପାଇଁ ହେଇକି ମୁଁ ଜାଣିପାରୁନାହିଁ ଯାହା ହେଉ ତେଣୁ ସୁଦିନ ରାଜସେବକ ରାଜସେବକ ରାଜାଙ୍କର ସେବା କରୁଛନ୍ତି ସେ ତେଣୁ କେତେବେଳେ ହତ୍ୟା ହୋଇଯିବ ଆଦେଶ ଆମକୁ ହତ୍ୟା କରିଦେବେ ଭୟ କରିଯାଉଛନ୍ତି ସୁଦିନ ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯେ ଶୁକ୍ର ଶବ୍ଦର ଅର୍ଥ ବୀର୍ଯ୍ୟ, ଶୁକ୍ରାଚାର୍ଯ୍ୟ ଅର୍ଥ ହେଉଛି ଶୁକ୍ରାଚାର୍ଯ୍ୟଙ୍କର ପୁତ୍ରମାନେ ଶୌକ୍ର ବ୍ରାହ୍ମଣ ବା ଜନ୍ମସୂତ୍ରରୁ ବ୍ରାହ୍ମଣ ଥିଲେ, କିନ୍ତୁ ପ୍ରକୃତ ବ୍ରାହ୍ମଣ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଠାରେ ବ୍ରାହ୍ମଣୋଚିତ ଗୁଣାବଳୀ ଥାଏ। ଜନ୍ମରେ ଜଣେ ବ୍ରାହ୍ମଣ ଜନ୍ମ ଘରେ ଜନ୍ମ ହୋଇଗଲେ ଯେ ବ୍ରାହ୍ମଣ ହେଇଯିବ ତା ନୁହଁ, ଶୁକ୍ର ତାଙ୍କର ବୀର୍ଯ୍ୟକୁ ଆସିଲେ ଆସିଛନ୍ତି ମାନେ ସେ ବ୍ରାହ୍ମଣ ହେଇଯିବ ତା ନୁହଁ, ସେ ଗୁଣ ଥିବାର ଅଛି। ତେଣୁ ଆଙ୍କର ସେ ଗୁଣ ନଥିଲା, ପ୍ରକୃତରେ ଆଙ୍କର ସେ ଗୁଣ ନଥିଲା। ଯାହା ହେଉ, ତେଣୁ ରାଗିଗିରି କ୍ରୋଧ ଆସିଗଲା, ବର୍ଷନା କଲେ, ଖାଲି ବର୍ଷନା କଲେ ନାହିଁ, ଅନିହତମ ମରେ ବେତ୍ର, ଆହୁରି ବହୁତ ପିଲା ଅଛନ୍ତି, ଆରେ ବେତ ଆଣ, ଅନିହତମ ମରେ ବେତ୍ର ଅସ୍ମାକମ ମଜସ୍କର, ଇଏ ଆମର ଆମକୁ ଦଶକୁ ନଷ୍ଟ କରିଦେବ, ଆମ ଦଶକୁ ନଷ୍ଟ କରିଦେବ। ଦଶ ତାର ସେ ପ୍ରକୃତ ଶ୍ରେଷ୍ଠ ଦଶ, ଯେ ଭଗବାନଙ୍କୁ ଭକ୍ତ ନୁହଁ, ତାର ଦଶ ହେଉଛି ଶ୍ରେଷ୍ଠ, ଇଏ ଆମର ଦଶକୁ ନଷ୍ଟ କରିଦେବ। ଯଶସ୍କର ଅଜଶସ୍କର କୁଢ଼ାଙ୍ଗାର ସେ ଦୁର୍ବୋଧେ, ଆ ପୂର୍ବରୁ କହିଛନ୍ତି ସେଇଟା ମୁଁ କହିନି, ବୋଧେ ଛାଡ଼ିଦେଇଛି, ଯେଉଁ କହିଲେ ସେଇଟା ମୁଁ ଭୁଲିଗଲି କହିବା ପାଇଁ ନା, ଯେଉଁ ଦୈତ୍ୟ ଚନ୍ଦନ ଏଇଟା ପରେ ଆସିବ। କୁଢ଼ାଙ୍ଗାର ସେ ଦୁର୍ବୋଧେ, କୁଳକୁ କୁଳ ସେତେବେଳେ କୁଳନନ୍ଦନ, ବର୍ତ୍ତମାନ କହୁଛି କୁଳାଙ୍ଗା, ଅଙ୍ଗାର କହିଲେ କୁଳକୁ ଧ୍ୱଂସ କରିଦେବ, ସେଭଳି ଭାବରେ କୁଳାଙ୍ଗା ଦୁର୍ବୋଧେ ଆର୍ ବୁଦ୍ଧି ନଷ୍ଟ ହୁଏ ଦୁର୍ବୁଦ୍ଧି। ଚତୁର୍ଥ ସିଓ ଦିତ ଦମ, ଆମେ ଯେଉଁ ଚାରୋଟି ନୀତି କହିଥିଲେ, କାମ ଦାନ ଭେଦ ଦଣ୍ଡ, ଏଇ ଚତୁର୍ଥ ନୀତି ହେଉଛି ଦଣ୍ଡ ଦମ। ବର୍ତ୍ତମାନ ଆଣ ବେତ ଆଣ କବାଡ଼ିବା, ଅନ୍ୟତା ମରେ ବେତ୍ର, କ୍ରୋଧ ଆସିଯାଇଛି କହିଦେଲେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ରାଜନୀତି ବ୍ୟାପାରରେ କେହି ଯଦି ସରକାରଙ୍କର ବିରୁଦ୍ଧାଚରଣ କରନ୍ତି, ସେତେବେଳେ ତାଙ୍କୁ ଦମନ କରିବାର ଚାରୋଟି ଉପାୟ ହେଉଛି, ଆଇନର ନିର୍ଦ୍ଦେଶ ଗ୍ରହଣ କରିବା ଗୋଟିଏ, ଦୁଇରେ ହେଉଛି ଦାନ ଉପହାର ଦ୍ୱାରା ଶାନ୍ତ କରିବା, ତିନିରେ ଉଚ୍ଚ ପଦ ପ୍ରଦାନ କରିବା, ଚାରିରେ ଶେଷରେ ଦଣ୍ଡ ଦେବା, ଏଇ ଚାରୋଟି ନୀତି ରହିଛି। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥ ବଡ଼ ଭାବାର୍ଥ ଦେଇଛି ନା, ଆମେ ସଂକ୍ଷେପରେ କହୁଛେ। ପ୍ରଭୁପାଦ ମହାରାଜ କହିଛନ୍ତି, ଇଂଲିଶରେ ଗୋଟେ ପ୍ରୋଭର୍ବ ରହିଛି, ଓଡ଼ିଆ କହିଲେ ଆମେ ବୁଝିବାନି, ଇଂଲିଶ ଆଗରେ ବୁଝିବା ସେଇଟା, ହୁଏଆର୍ ଇଗ୍ନୋରାନ୍ସ ଇଜ୍ ବ୍ଲିସ୍, ଯେଉଁଠି ଇଗ୍ନୋରାନ୍ସ ଇଜ୍ ବିଲ୍ ବ୍ଲିସ୍, ସେଠି ଇଟ୍ ଇଜ୍ ଫୁଲିସ୍ ଟୁ ୱାଇଜ୍, ଯେଉଁଠି ଯେଉଁମାନେ ସମସ୍ତେ ବୁଦ୍ଧିହୀନ ବ୍ୟକ୍ତି ଅଛନ୍ତି, ସେଠି ଜଣେ ଯଦି ବୁଦ୍ଧିମାନ ବ୍ୟକ୍ତି ଆସିଯିବ ସେଇଟା ଫୁଲିସ୍ ହେଇଯିବ, ସେ ତାର ବୁଦ୍ଧିକୁ ଯଦି କହିବ ତାହେଲେ ସେଇଟା ତାର ମୂର୍ଖାମି ହେଇଯିବ। ସେଇଟା ଓଡ଼ିଆରେ କହି, ଯେଉଁଠାରେ ଅଜ୍ଞାନ ହେଉଛି ଆନନ୍ଦ, ସେଠାରେ ଜ୍ଞାନବାନ ହେବା ମୂର୍ଖତା। ଇଗ୍ନୋରାନ୍ସ ଇଜ୍ ବ୍ଲିସ୍, ଇଟ୍ ଇଜ୍ ଫୁଲିସ୍ ଟୁ ବି ୱାଇଜ୍ ଆଟ୍ ଦ୍ୟାଟ୍ ଦେ ଆର୍। ତେଣୁ କୃଷ୍ଣ ଭାବନା ମୃତ ଆନ୍ଦୋଳନରେ, କାରଣ ସମସ୍ତେ ରାଜାଙ୍କଠାରୁ ଆରମ୍ଭ କରି ପ୍ରଜା ପର୍ଯ୍ୟନ୍ତ ଗୁରୁ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି ଈଶ୍ୱର ପରମ ହିରଣ୍ୟକଶିପୁ, ତେଣୁ ସିଏ ଯେତେବେଳେ କହିବେ ଈଶ୍ୱର ପରମ କୃଷ୍ଣ କିଏ ଶୁଣିବ ସେଇଟା। ତେଣୁ କୃଷ୍ଣ ଭାବନା ମୃତ ଆନ୍ଦୋଳନରେ ସଦସ୍ୟମାନଙ୍କର ଅବସ୍ଥା ଅନେକାଂଶରେ ପ୍ରହ୍ଲାଦ ମହାରାଜ ପରି, ଆମର ଇସ୍କନ ଯେତେବେଳେ ଆରମ୍ଭ ହେଲା କେତେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଛି, ପ୍ରଭୁପାଦଙ୍କୁ ସଂଘର୍ଷ, କେତେ ସବୁ କୋର୍ଟ କେସ୍ ହେଇଗଲା, କେତେ ପ୍ରକାର ତାଙ୍କ ବିରୁଦ୍ଧରେ ସବୁ ଚାଲିଲା, ଆକ୍ସନ୍ ଚାଲିଲା, ତାକୁ ସବୁ ଆସନ୍ତି ଆମେରିକାରେ ସବୁ ରହିଛନ୍ତି, ତାଙ୍କ ସେମାନେ ସବୁ ଜବରଦସ୍ତିକୁ ନେଇଯିବେ, ଯିଏ ଆସିବେ ଆସିବା ଆସିଥିବେ ତାଙ୍କୁ ଜବରଦସ୍ତି ନେଇଯିବେ, ତାଙ୍କୁ ସବୁ ଏଇ ଯେଉଁ ଛାଡ଼ିଥିବେ ଯେଉଁଟାକୁ ବାଣସ୍ତ୍ରୀ ସବୁ ଜବରଦସ୍ତି ତାକୁ ଦେବେ, ଏଇଭଳି ଭାବରେ ବହୁତ ପ୍ରକାର ସଂଘର୍ଷ କରିବାକୁ ପଡ଼ୁଛି ପ୍ରଭୁପାଦଙ୍କୁ। ଇସ୍କନ ଆରମ୍ଭରେ ବହୁତ କୋର୍ଟ କେସ୍ ହେଇଛି, ଏସବୁ ହେଇଛି, ପ୍ରଭୁପାଦଙ୍କ କନ୍ଭର୍ସେସନ୍ ଲାଇଫ୍ ହିଷ୍ଟ୍ରି ପଢ଼ିଲେ ଆପଣ ଜାଣିବେ ସେସବୁ। ତେଣୁ ସାଧାରଣତଃ ଇସ୍କନ ଭକ୍ତମାନଙ୍କୁ ଲୋକମାନେ ଭାବନ୍ତି ସେ ହେଉଛନ୍ତି ସିଆ, ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି, ଆମେରିକାର ଯେଉଁ ରହିଛି ଗୁଇନ୍ଦା ବିଭାଗ, ତାର ସେମାନେ ସବୁ ସଦସ୍ୟ, ଏଇଭଳି ଭାବରେ ଭାବନ୍ତି ସେମାନେ, ମାନେ ହିନ୍ଦୁ ଧର୍ମର ସର୍ବନାଶ କରୁଛନ୍ତି, ମାନେ ଯେଉଁମାନେ ଉଚ୍ଚସ୍ତରରେ ଅଛନ୍ତି ବ୍ରାହ୍ମଣମାନେ, ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଇସ୍କନକୁ କେବେ ହେଲେ ପ୍ରଶଂସା କରନ୍ତି ନାହିଁ, ଏଥିରେ କୌଣସି ବାଛ ବିଚାର ନାହିଁ, ଯିଏ ଆସିଲା ତାକୁ ଗ୍ରହଣ କରୁଛନ୍ତି, ବେଛମାନଙ୍କୁ ନେଉଛନ୍ତି, ଇଏ କରୁଛନ୍ତି ସବୁ। ତେଣୁ ଯେତେବେଳେ ମହାପ୍ରଭୁ ଆରମ୍ଭ କରିଥିଲେ ସେତେବେଳେ ମଧ୍ୟ ନଦିଆର ବ୍ରାହ୍ମଣମାନେ ସେଇଟା ବିରୋଧ କରିଥିଲେ, ବର୍ତ୍ତମାନ ମଧ୍ୟ ସେଇ ବିରୋଧ ଚାଲିଛି ଏ ପର୍ଯ୍ୟନ୍ତ। ତେଣୁ ଏଇଭଳି ଭାବରେ କ୍ରୋଧ ପ୍ରକାଶ କରି ଅନ୍ୟତା ମରେ ବେତ୍ର ବେତାଣ କହିଲା ବେଳକୁ ପିଲାମାନେ ବେତ ଥିବ ତାଙ୍କ ପାଖରେ, ରଖିଥିବେ ସାର୍ ରଖିଥିବେ ଟେବୁଲ୍ ଉପରେ ଥିବ, ଏଠି ଅଲଗା କହିଛନ୍ତି, ମାନେ ଘରକୁ ନେଇକି ପଚାରୁଛନ୍ତି ତ, ବହୁତ ଶ୍ରଦ୍ଧା କରୁଛନ୍ତି, ସେ କହୁଛନ୍ତି, ଯେତେବେଳେ କହିଲେ ବଡ଼ ବାଟରେ କହିଥିବେ ପିଲାମାନେ କହିବେ ନବାନା ନାହିଁ, ଯେତେ ନବାନା ନାହିଁ, ଭାବୁଥିବେ ତାଙ୍କର ପ୍ରହ୍ଲାଦ ବାଡ଼େଇବ, ପ୍ରହ୍ଲାଦ କେତେ ସୁନ୍ଦର ପିଲା, ତାକୁ ବାଡ଼େଇ ନାହିଁ ନିହାତି, ଆଉ କିଏ କହୁଛି ନା ନିହାତି, କେତେ କହୁଛି ନା ସାର୍ କହୁଛନ୍ତି ଦେବା, ଏଇଭଳିଆ ତାଙ୍କ ଭିତରେ ଆଲୋଚନା ଚାଲିଥିବ, ଏତେ କ'ଣ କହୁଛନ୍ତି ଦୈତ୍ୟ ଚନ୍ଦନ ମାନେ ଯାହାତୁ ଏ କଣ୍ଟକ ଦ୍ରୁମ, ଏ ଦୈତ୍ୟ ଚନ୍ଦନ ମାନେ ଏମାନେ କେତେ କେତେ ସୁନ୍ଦର, ସେମାନେ ଭଗବାନଙ୍କ ଭଜନ କରୁନାହାନ୍ତି, ମାୟାର ଭଜନ କରୁଛନ୍ତି, କେତେ ସୁନ୍ଦର ସେମାନେ, କେତେ ଆନନ୍ଦରେ ରହିଛନ୍ତି, ଦୁଇଟା ପାନ ସ୍ୱୟଂ ସୁନାରେ ଆନନ୍ଦ ପ୍ରାପ୍ତ ହୋଇକି ରହିଛନ୍ତି। ତେଣୁ ଇଏ ଗୋଟେ କଟକ ଦ୍ରୁମ ଆସିଲା, ଇଏ ଚନ୍ଦନ ମନରେ ଦୈତ୍ୟ ଦୈତ୍ୟ ବଂଶରେ ଇଏ ଗୋଟେ କଣ୍ଟକ ଦ୍ରୁମ, କଣ୍ଟା ଗଛ ଗୋଟେ ବହୁ ଗଛ ଗୋଟେ ଆସିଗଲା କଣ୍ଟକ ଦ୍ରୁମ, ଜଣ ଜଣ ମୂଳ ମୂଳ ପରଶୋ, ଯାହା ଯିଏକି ଏଇ ଚନ୍ଦନମାନଙ୍କୁ ନାଶ କରି ମୂଳ ଉନ୍ମୂଳ କରିଦେବ, ପରଶୋ ପରଶ ବିଷ୍ଣୁ, ବିଷ୍ଣୁ ଅସୁର କୁରାଡ଼ି, ବିଷ୍ଣୁ ଏମାନେ ସବୁ ହତ୍ୟା କରିବେ, କ'ଣ ବିନାଶ ହେଉଛି ଦୁଷ୍କୃଦାମ ଭଗବାନ କହିଲେ, ତେଣୁ ଭଗବାନ କୃଷ୍ଣ ଏମାନେ ସବୁ ବିଷ୍ଣୁ ସବୁ ହତ୍ୟା କରିବେ, ନାଳା ଇତି ଅର୍ଭକ, ଇଏ ଯେଉଁ ବିଷ୍ଣୁ ହେଉଛି କୁରାଡ଼ି, କୁରାଡ଼ି ହତ୍ୟା କରିପାରିବ ନାହିଁ, ଯଦି ଗୋଟେ କାଠରେ ବେଣ୍ଟ ନ ଲାଗିବ ସେ ହତ୍ୟା କରିପାରିବ ନାହିଁ, ଛେଦନ କରିପାରିବ ନାହିଁ ବୃକ୍ଷକୁ, ଇଏ ହେଉଛି କଣ୍ଟକ ବୃକ୍ଷ, ଇଏ ଗୋଟେ ବେଣ୍ଟ ହୋଇକି ରହିଯାଇଛି, ବର୍ତ୍ତମାନ ବିଷ୍ଣୁଙ୍କ ବେଣ୍ଟ ହୋଇଯାଇଛି, ବର୍ତ୍ତମାନ ଆମର ବଂଶରେ ଯାହା ଦେଇକି ଆମ ବଂଶକୁ ନଷ୍ଟ କରିବ, ଏପରି ଭାବରେ କ୍ରୋଧ ପ୍ରକାଶ କରି କହୁଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଭାରତ କହୁଛନ୍ତି କଣ୍ଟକ ବୃକ୍ଷ ସାଧାରଣତଃ ଅନୁର୍ବର କ୍ଷେତ୍ରରେ ଜନ୍ମେ, ଚନ୍ଦନବନରେ ନୁହେଁ, ଚନ୍ଦନବନ ହେଉଛି ବହୁତ ଉର୍ବର କ୍ଷେତ୍ରରେ ଜନ୍ମେ। ତେଣୁ ପ୍ରହ୍ଲାଦ ମହାରାଜଙ୍କ ପରି ଆଶ୍ରିକ ବଂଶର ପୁଅ ଝିଅମାନେ ଭଗବାନ ବିଷ୍ଣୁଙ୍କୁ ସହାୟତା କରିବା ପାଇଁ କୁଠାରର ସଂଶ୍ଲିଷ୍ଟ ଦଣ୍ଡ ହୋଇପାରନ୍ତି ଏବଂ ତା ଫଳରେ ଆଶ୍ରିକ ସଭ୍ୟତାର ଅରଣ୍ୟ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇପାରନ୍ତା। ସେ ଯାହା କହିଥିଲେ ସେତେବେଳେ ବର୍ତ୍ତମାନ ମଧ୍ୟ ସେ ଆବଶ୍ୟକତା ରହିଛି, ଆମର କୌଣସି ବାଛ ବିଚାର କରାଯାଉ ନାହିଁ ଏ କେଉଁ କୂଳର, ସମସ୍ତେ ଏଇ କୃଷ୍ଣ ଚେତନାରେ ଅଂଶଗ୍ରହଣ କରୁଛନ୍ତି, ଭଗବାନଙ୍କ ସେବାରେ ଯୋଗଦାନ କରୁଛନ୍ତି। ଏଇଭଳି ଭାବରେ ବର୍ତ୍ତମାନ ଯୁଦ୍ଧ ଚାଲିଛି, ଫାଇଟିଂ ଚାଲିଛି, ଇଣ୍ଡିଆ ପାକିସ୍ତାନ ଯୁଦ୍ଧ ଚାଲିଛି, ବିଷ୍ଣୁ ଭର୍ସେସ୍ ଅସୁର, ଦେବତା ଭର୍ସେସ୍ ଅସୁର, ଦେବାସୁର ସଂଗ୍ରାମ, ଭଗବତୀତା ସରସ୍ୱତୀ ଭଗବାନ ଦେଇଦେବେ ଦେବାସୁର ସଂଗ୍ରାମ ସବୁବେଳେ ଚାଲିଛି। ଆମେ ଜାଣିବା କଥା ଦେବଗୁଣ କ'ଣ ଅସୁର ଗୁଣ କ'ଣ, ଆମେ ଦୈବଗୁଣରେ ଭୋଟ ଦେବା, ଅସୁର ଗୁଣକୁ ଭୋଟ ଦେବା ନାହିଁ, ଏ ଶିକ୍ଷା କରିବା କଥା ଆମେ। ଯାହା ହଉ ଏଇଭଳି ଭାବରେ କହୁଛନ୍ତି ପରଶୁର, ଇତି ତଂ ବିବିଧୋପାୟ ବିଷୟଂ ତର୍ଜନାଦିଭି ପ୍ରହ୍ଲାଦଂ ଗ୍ରାହ୍ୟମାସ ତ୍ରିବର୍ଗସ୍ୱୋପପାଦନ। ଏଇଭଳି ଭାବରେ ବହୁତ ପ୍ରକାର ଚେଷ୍ଟା କଲେ କିନ୍ତୁ ପ୍ରହ୍ଲାଦ କିଛି କହିଲେ ନାହିଁ, ଚୁପ୍ ହେଇଗଲେ। ମୁଁ କହିଲେଣି ମୋତେ ନାରଦ ଶିକ୍ଷା ଦେଇଛନ୍ତି, ଏ କଥାରେ କହିବେ ତାଙ୍କ ସାଙ୍ଗ ବାଳକମାନଙ୍କୁ କହିବେ, ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଷଷ୍ଠ ଅଧ୍ୟାୟ ଯେତେବେଳେ ଏଇ ଜ୍ଞାନ ଦେଉଥିବେ ତାଙ୍କର ସାଙ୍ଗ ବାଳକମାନଙ୍କୁ, ଯେତେବେଳେ ତାଙ୍କ ସାଙ୍ଗ ବାଳକମାନେ ପଚାରିବେ ଯେ ତୁମେ ତ ଆମ ସଙ୍ଗର, ଏଇ ପ୍ରଶ୍ନ ପଚାରିବେ ତାଙ୍କ ପିତା ହିରଣ୍ୟକଶିପୁ, ତାର ଉତ୍ତର ଦେବେ ନାହିଁ, ଏ ପ୍ରଶ୍ନ ଆପରେ ଆସିବ, ସେ କଥା ହିରଣ୍ୟକଶିପୁ ଯେଉଁ ଉତ୍ତର ଦେବେ ଆପରେ ଆସିବ, ବର୍ତ୍ତମାନ ଗୁରୁ ପଚାରୁଛନ୍ତି ତାହାର ଉତ୍ତର ଦେଉନାହାନ୍ତି। କିନ୍ତୁ ତାଙ୍କ ସାଙ୍ଗ ବାଳକମାନଙ୍କୁ କହିଲେ, ମୁଁ ଯେତେବେଳେ ମାଆଙ୍କ ଗର୍ଭରେ ଥିଲି ନାରଦ ମୁନି ଏସବୁ ଶିକ୍ଷା ମୋତେ ଦେଇଛନ୍ତି, ତାଙ୍କୁ କହିଲେ, ତାଙ୍କୁ କହିଲେ ନାହିଁ, କେଉଁଠି କ'ଣ କୁହାଯିବ ଦେଶକାଳ ସବୁ ଜାଣନ୍ତି, ସିଏ ଭଗବାନଙ୍କ ଭକ୍ତ ସବୁ ବି ଜାଣିବେ, ସେଠି ଯଦି କହିଥାନ୍ତି ନାରଦ ମୁନି କହିଥିଲେ ସତ୍ୟ କହିବା ଅସତ୍ୟ କହିବା ନାହିଁ, ନାରଦ ମୁନି ମୋତେ କହିଛନ୍ତି ମୁଁ ମାଆଙ୍କ ଗର୍ଭରେ ଥିଲେ, କାହିଁକି ସେ ନାରଦ ମୁନି ଆଣି ହତ୍ୟା ହେଇଥାନ୍ତା, ଭଗବାନ ରକ୍ଷା କରିବେ ଜାଣିବୁ। ତେଣୁ ଇତି ତଂ ବିବିଧୋପାୟ ବିଷୟଂ ତର୍ଜନାଦିଭି, ବହୁତ ବିଷୟ ତର୍ଜନ ତର୍ଜନ କଲେ ପ୍ରହ୍ଲାଦ କାହାକୁ ଭୟ କରିବେ, ଭୟ କାହାକୁ, ଠାକୁର ସାହା କରୁ ବାହାରକୁ, ଆମର ଭଗବାନ ଅଛନ୍ତି, ଭଗବାନ ରକ୍ଷା କରିବେ, ଗୋଟିଏ ପ୍ରତିଜାନ ହିଁ ନାମେ ଭକ୍ତ ପ୍ରଣସତି। ତେଣୁ ଭଗବତ ଗୀତାରେ ଏଇ ଗୋଟିଏ ଶ୍ଳୋକରେ ନିଜେ ନ କହିକିରି ଅର୍ଜୁନକୁ କହିଛନ୍ତି କୁହ ବୋଲି, ଆଉ ସବୁ ଶ୍ଳୋକ ନିଜେ କହିଲେ, ଏଇ ଶ୍ଳୋକଟି କହିଲେ ଅର୍ଜୁନ ତୁମେ କୁହ, କାହିଁକି ନା ଦରକାର ପଡ଼ିଲେ ମୋର ପ୍ରତିଜ୍ଞାକୁ ମୁଁ ଭଙ୍ଗ କରିଦିଏ, କିନ୍ତୁ ମୋର ଭକ୍ତର ପ୍ରତିଜ୍ଞାକୁ ମୁଁ ଭଙ୍ଗ କରେ ନାହିଁ, ତେଣୁ କୌନ୍ତେୟ ତୁମେ କୁନ୍ତିପୁତ୍ର ଡିକ୍ଲେୟାର କର, ବୋଲ୍ଡଲି ଓ ସନ କୁନ୍ତି ଡିକ୍ଲେୟାର ଇଟ୍ ବୋଲ୍ଡଲି ଦ୍ୟାଟ୍ ମାଇ ଡିଭୋଟି ନେଭର୍ ପେରିସେସ୍, ପ୍ରହ୍ଲାଦ ମହାରାଜ କହିଛନ୍ତି, ଆମର ଓଡ଼ିଆଟି ଭୁଲ ଅଛି, ଦେଖିଛନ୍ତି ଜାଣିବ। ତେଣୁ ଏ ଯେଉଁ କହିଲେ ଭଗବାନଙ୍କର ଭକ୍ତ
କେବଳ ଭୟଭୀତ ହେବେ ନାହିଁ, ଯେକୌଣସି ଅବସ୍ଥା ଅଭୟ ସତ୍ୟ ସଂଶୋଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଏ ଯେଉଁ ତିନୋଟି ଶ୍ଳୋକ ରହିଛି, ଏ ଯେଉଁ ଦୈବ ଗୁଣ ଏ ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି। ରାଜା ଥିଲେ ଜାଣିଛନ୍ତି, ଏଇଟା ଗୀତା ମହାତ୍ମାରେ ଗୋଟେ ଜଣେ ରାଜା ଥିଲେ ଗୁଜୁରାଟର ବୋଧେ, ସେ ରାଜା ତାଙ୍କ ନାଁ ଅଛି। ସିଏ ଦେଶରେ ଜଣେ ଗୋଟେ ହାତୀ, ତାଙ୍କର ତାଙ୍କ ହାତୀ ରହିଛି, ହାତୀ ପାଳିତ ହାତୀ, ସିଏ ପାଗଳ ହୋଇଗଲା, ପାଗଳ ହୋଇଗଲା। ତେଣୁ ସେ ଯେଉଁ ରହିଥିଲା ଇଏରେ ସେ ବାହାରି ପଡ଼ି ଆସିଲା, ଚାରିଆଡ଼େ ବୁଲିଲା, ସମେତ ମାଉଦ କଣ୍ଟ୍ରୋଲ କରିପାରିଲା ନାହିଁ। ଏଇଟା ହେଉଛି ଗୁଜୁରାଟର ସୌରାଷ୍ଟ୍ର ନଗରରେ, ସେ ରାଜାଙ୍କର ନାମ ହେଉଛି ଖଡ଼ଗ ବାହୁ, ରାଜାଙ୍କର ନାମ ହେଉଛି ଖଡ଼ଗ ବାହୁ, ଖଡ଼ଗ ବାହୁ। ତାଙ୍କର ହାତୀର ନାମ ଥିଲା ଅରିମର୍ଦ୍ଦନ। ସେ ଯେତେବେଳେ ପାଗଳ ହେଇ ବୁଲିଲା, ସମସ୍ତେ ଡରିକିରି ସବୁ ପଳେଇଗଲେ, ଚାରିଆଡ଼େ ପଳେଇଗଲେ। କିନ୍ତୁ ଏହି ସମୟରେ ଜଣେ ବ୍ରାହ୍ମଣ ନଦୀରେ ସ୍ନାନ କରି ଭଗବତ ଗୀତାର ଷୋଡ଼ଶ ଅଧ୍ୟାୟ ପାଠ କରୁଥିଲେ, ଅଭୟଂ ସତ୍ୟ ସଂଶୋଧି ଜ୍ଞାନ ଯୋଗ ବ୍ୟବସ୍ଥା, ଏଇଭଳି ଭାବରେ ପାଠ କରୁଛନ୍ତି। ତେଣୁ ସମସ୍ତେ କହୁଛନ୍ତି ଏଇ କ'ଣ ମହାରାଜ ବ୍ରାହ୍ମଣ ବ୍ରାହ୍ମଣ ଦେବତା, ଏଇ ଗୋଟେ ହାତୀ ଆସୁଛି, ଆପଣ ଆସନ୍ତି ସିଆଡ଼େ ପଳାନ୍ତୁ ପଳାନ୍ତୁ, ସେ ଯେଉଁଠିକି ଆସୁଛି ଆପଣଙ୍କୁ ହତ୍ୟା କରିଦେବ, ଆପଣଙ୍କୁ ଜଳ ଚକର ଦେବ। କିନ୍ତୁ ଇଏ କିଛି ଶୁଣୁନାହାନ୍ତି, ଇଏ ଯାଉଛନ୍ତି ତାଙ୍କର ଭଗବାନଙ୍କର ନାମ ନେଉଛି, ଭଗବାନଙ୍କର ଶ୍ଳୋକରେ ତାଙ୍କର ସେଠି ବିଶ୍ୱାସ ରହିଛି, ଏ ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି। ତେଣୁ ହାତୀ ଯେତେବେଳେ ଆସି ପହଞ୍ଚିଗଲା, ହାତୀ ସାଇଲେଣ୍ଟ ହୋଇଗଲା, ସ୍ତମ୍ଭୀଭୂତ ହୋଇଗଲା। ଇଏ କ'ଣ କଲେ, ତା'ର ଯେଉଁ ରହିଛି ମସ୍ତକରେ ଶୁଣ୍ଡ ପାଖରେ ହାତ ଦେଇକରି ସେ ଶ୍ଳୋକକୁ କହୁଛନ୍ତି, ଅଭୟଂ ସତ୍ୟ ସଂଶୋଧି। ତେଣୁ ସେ ପୁରା ସ୍ତମ୍ଭୀଭୂତ ହୋଇଗଲା। ତେଣୁ ରାଜା ଯେତେବେଳେ ଏକଥା ଜାଣିଲେ, ପଚାରିଲେ କେଉଁ ମନ୍ତ୍ର ପାଠ କଲ ତାକୁ ସେ ପାଗଳା ହାତୀକୁ ଶାନ୍ତ କରିବା ପାଇଁ, ନା ଏଇ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟ। ତେଣୁ ସେ ମଧ୍ୟ ଷୋଡ଼ଶ ଅଧ୍ୟାୟ ଶ୍ରବଣ କଲେ ଏବଂ ସେ ମଧ୍ୟ ନିର୍ଭୟ ହୋଇଗଲେ, ପରମ ଗତି ଭଗବତ ଧାମ ପ୍ରାପ୍ତ ହେଲେ। ଷୋଡ଼ଶ ଅଧ୍ୟାୟର ମହାତ୍ମା ରହିଛି ଗୀତା ମହାତ୍ମା। ତେଣୁ ପ୍ରହ୍ଲାଦ ପାଇଁ କହିପାରିବେ, ଏତେ ଯେଉଁ ହେଉଛି ଗର୍ଜନ ଗର୍ଜନ ହେଉଛି କିଛି ନାହିଁ, ଇତିତମ ବିବିଧୋପାୟ ହଁ ଗର୍ଜନାଦି ବି ପ୍ରହ୍ଲାଦ ଗ୍ରାହ୍ୟ ମାସ ତିର୍ବର୍ଗ ସୋ। ତାପରେ କ'ଣ କରିବେ, ପ୍ରହ୍ଲାଦକୁ ବାଡ଼େଇବେ ନା କ'ଣ କରିବେ, ରାଜାଙ୍କ ପୁଅ ସିଏ ତାକୁ ବାଡ଼େଇ ପାରିବେ, ଛୁଇଁପାରିବେ ନାହିଁ। ତେଣୁ ଯାହା ହଉ ବହୁତ କଷ୍ଟରେ ତାକୁ କହିଲେ, ଠିକ୍ ଅଛି ପୁଅ ତୁ ଯାହା କଲୁ କଲୁ, ଏଥରିକ ସେସବୁ କଥା ଆଉ କହିବୁ ନାହିଁ କି ସେସବୁ କଥା ଶୁଣିବୁ ନାହିଁ, ଆମେ ଯାହା କହୁ ସେଇଟା ଶୁଣୁ, ଏଇସବୁ ଠିକ୍ ନୁହଁ, ଏସବୁ କଥା ଯେଉଁ ଶୁଣୁଛୁ ସେଇଟା ଭୁଲ କଥା, କେବେ କ'ଣ ଥିଲା କ'ଣ ନଥିଲା ଅଲଗା କଥା, ବର୍ତ୍ତମାନ ସେସବୁ ନାହିଁ, ଏସବୁ କଳ୍ପନା ଜିନିଷ, ଭଗବାନ ଅଛନ୍ତି ଏସବୁ ଜିନିଷ କଳ୍ପନା, ସବୁ ବିଷ୍ଣୁ ଏସବୁ କଳ୍ପନା। ତେଣୁ ଶୁଣୁ ଆମେ ତାକୁ ତ୍ରିବର୍ଗ ଯେଉଁ ରହିଛି ଧର୍ମ ଅର୍ଥ କାମ ଏସବୁ ଉପରେ ଆମେ ତ ମନୋନିବେଶ କର। ପ୍ରହ୍ଲାଦ ଗ୍ରାହ୍ୟ ମାସ ସେସବୁ ପାଠ ପଢ଼ିଲେ, ଗ୍ରାହ୍ୟ ମାସ ତିର୍ବଗସ୍ୱପାଦନମ ଯେଉଁ ଶାସ୍ତ୍ରରେ ତା ସବୁ ଦିଆଯାଇଛି, କର୍ମକାଣ୍ଡ ଧାରା ସବୁ ରହିଛି, ଏସବୁ ପାଠ ପଢ଼ିଲେ ତ୍ରିବଗସ୍ୱପାଦନମ। ତେଣୁ ଏଇଭଳି ଭାବରେ ପାଠ ପଢ଼ା ହେଉଛି, ମୋର ଘଣ୍ଟା ବାଜିଯାଇଛି, ବେଲ୍ ବାଜିଯାଇଛି, କ୍ଲାସ୍ ସରିଗଲା, ଆସିଲା କାଲି ପୁଣି ଆରମ୍ଭ କରିବା ଶୋକ ଉଣେଇଶରୁ, ଆମର କଥାକୁ ଏଠି ବିଶ୍ରାମ ଦେବା। ତେଣୁ କାହାର କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି, ନାର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମେ ଗୌରବକୁନ୍ଦ କି, ତାଇ ଗୌର ପ୍ରମାନନ୍ଦୀ। ଆଜ୍ଞା, ଗୀତା ମହାତ୍ମା ଗୋଟେ ବହି ଅଛି, ଗୀତା ମହାତ୍ମା ଏଇଟା ଅବଶ୍ୟ ଆମର ସ୍କନ୍ଦ ପୁରାଣରେ ନାହିଁ।